ভগবতে বাসুদেবায়। মানে শ্রবণ করুলে ভগবান কিভাবে কহুচি ব্যবহারিক জীবনে বা শরীরে রয়েছে অবস্থায় তুমি রাগ দ্বেষে কেবল বশীভূত হুও না। ইন্দ্রিয় মানে অনেক তাঁর বিষয় দরকার, শরীর অনেক মানে ইন্দ্রিয় অন্দ্রিয় বিষয় অবং বঞ্চা হলে জীবক বিষয় সহ ব্যবহার করা পড়ব। বিষয় সহ কিভাবে ব্যবহার করা পড়ব পূর্ব শ্লোকরে কে ইন্দ্রিয় ভোগ প্রতি আসক্তিটা অধীন ইন্দ্র দ্বারা ভোগ কু দ্বেষ কে ভোগ প্রতি দ্বেষ ভাবি হচ্ছে অধীন। রাগ দ্বেষের বশীভূত হব না, কিন্তু জীব প্রভাজী মানে আমি যা ভক্তি ঠাকুর পড়ুলে প্রভাজী বহু সুন্দর কথা লিখেছেন যে পর্যন্ত ভৌতিক স্তরে অছন্তি অছি জীব যে পর্যন্ত ভৌতিক স্তরে অছি সে পর্যন্ত শরীর আবশ্যকতা রয়েছে। শাস্ত্র নির্দেশ অনুযায়ী সংযত ভাবে ইন্দ্র সুখ ভোগ করিয়া অনুমতি দিয়া যাইছে, তথাপি আমি এই প্রকার অনুমতি উপরে ভরসা করিবার নাহি। ব্যক্তি অনাসক্তি ভাবে যে নিয়ম গুলিকে পালন করিয়া উচিত, কারণ নিয়ম অনুযায়ী ইন্দ্র সুখ ভোগ কলে সুদ্ধা পথভ্রষ্ট হবার বহু সম্ভাবনা আছে। ইন্দ্র সুখ ভোগটা কহিব শাস্ত্রে তো কুহাযাইছে মুঁ সেটা করিবি, ইন্দ্র সুখ ভোগ নিয়ম হিসাবে করিবি পথভ্রষ্ট হওয়ার সম্ভাবনা আছে। কারণ ইন্দ্রিয় বিষয়ে সংস্পর্শ হুয়ে সেতবে বড় বড় জ্ঞানী যোগী মনি সে সংযতা আচরণ করে পারতে না। প্রভাজী মানে সে কুমি যেভাবে রাজপথে মধ্য আকস্মিক দুর্ঘটনার সম্ভাবনা রয়েছে সেভাবে সংযত ভাবে ইন্দ্রিয় সুখভোগ কলে সুদ্ধা খড়বার সম্ভাবনা রয়েছে। অসংযত লোক কথা কম যে সংযত ভাবে করছে সে কেউ সংযত ভাবে ইন্দ্রিয় ব্যবহার করছে, তথাপি স্খলন হওয়ার সম্ভাবনা আছে। প্রবল উদাহরণ ন্যাশনাল হাইওয়ে কেতে কোন কুয়া টর্নিং রে গোটে দেখা যুক্তিরে চিহ্ন মারা হচ্ছে, গোটে স্পিডি লেখা হচ্ছে যেতে স্লো রে চলা, হম্পস করা হয়েছে, ডবল ট্র্যাক কোন ফোর ট্র্যাকস কেতে প্রকার জিনিস ধরা হতে হবে এক্সিডেন্ট হবে। যেভাবে গোটে রাজপথরে আকস্মিক সম্ভাবনা অছি সেভাবে সংযত ইন্দ্রিয় জীবনযাপন করুথবা ব্যক্তি মানঙ্কর বি দুর্ঘটনা হব বা সেমানে স্খলন হয়ে যাব। আর অসংযত কথা কম কে এবং প্রবাদ এসে কুচুন্দি রাজপথরে যেভাবে দুর্ঘটনা ন ঘটে সেপাই বড় যত্ন মধ্যে নিয়া যাচ্ছে, তথা দুর্ঘটনা যে ন ঘটিব এ অভয়বাণী কেউ শুনাই পারবে না, কোনসি ভক্ত কইপারিবে না বা কোনসি জীব কইপারিবে না যে মোর বিশেষত এভাবে ভাবে আকর্ষণ হয়ে ভবিষ্যতে হব না। প্রভুঙ্কর সুরক্ষা নিজের সংযমতা ভগবান উপরে নির্ভর করে ভগবান কৃপা উপরে নির্ভর করে। এটি কৌশল বহু জন্ম ধরে আমি মানে ভূত প্রকৃতির সংস্পর্শে আসিথিবার আম মানক মধ্যে ইন্দ্রিয় সুখভোগর লালসা খুব বলবত হয়ে গেছে, সেই সংযত ভাবে ইন্দ্রিয় সুখভোগ করিয়া শাস্ত্রের নির্দেশ দিয়ে সুদ্ধা ব্যক্তি সংযত ভাবে ইন্দ্রিয় সুখভোগ কলে সুদ্ধা স্খলন হওয়ার বহু সম্ভাবনা আছে। গোটে সেলফ কন্ট্রোল পর্সন যে ইন্দ্রিয়কে নিজের বশীভূত করে রাখিছে সে ইন্দ্রকে যদি নিয়ম হিসাবে ব্যবহার করছে তাহলে স্খলন হয়ে পারে। তেমন সংযত ভাবে ইন্দ্রিয় সুখভোগ করিবার কামনা মধ্যে ত্যাগ করিব, কিন্তু কৃষ্ণ সেবার তো হয়ে গেলে বা কৃষ্ণ প্রীতি জাগ্রত হলে সমস্ত প্রকার ইন্দ্রিয় সুখ ভোগ লাগতে দূরীভূত হয়ে যায়। যেটাকে আনরেস্ট্রিক্টেড মোর ইন্দ্রিয় গুড়াকে সংযত করিপারুনি, মু বিবাহ হবি মু সংযত জীবনযাপন করে, হ্যাঁ অসংযত জীবনযাপন করি অবৈধ কর্ম করে নর্ক দিয়া হবে বিবাহটা ভাল, কিন্তু বিবাহটা যেমন সুরক্ষিত জীবন যে তোমার ইন্দ্রিয় মানে সংযম হয়েছে তা বিবাহ রাজপথে যেতে প্রিকশন নেলে বি যদি এক্সিডেন্ট হচ্ছে এটা হব সেভাবে এটা ন হব কহি হব সেটা প্রভাজ মহারাজ কুছ କୃଷ୍ଣ ସେବାରତ ହେଇଗଲେ, କୃଷ୍ଣ ପ୍ରୀତି ଜାଗ୍ରତ ହେଇଗଲେ, ଅବୈଧ ଆଉ ବୈଧ ଦୁଇଟା ଯାକ, ଦୁଇଟା ଯୋଉ ଇନ୍ଦ୍ରଲାସ ଅଛି ସେଇଟା ହିଁ, କାରଣ କୃଷ୍ଣ ଭକ୍ତି, କୃଷ୍ଣ ସେବା, କୃଷ୍ଣ ପ୍ରେମଟା ଯିବ ଅନ୍ତର ନ ଆଇଲେ ସେ ତ ହୃଷ୍ଣ ଫଳ ବୋଲି ବି ହବନି, କେତେବେଳେ ଫଳ ନ କରିପାରିଲ ପୁଣି ଯୋଉ ସ୍ୱଭାବ ସେ ସ୍ୱଭାବ ଚାଲି ଆସିବ। ତେଣୁ ଜୀବନରେ କୌଣସି ଅବସ୍ଥାରେ ମଧ୍ୟ କୃଷ୍ଣ ଚେତନାରୁ ଦୂରେଇ ଯିବାକୁ ଚେଷ୍ଟା କରିବା ଉଚିତ ନୁହେଁ। ସମସ୍ତ ପ୍ରକାର ଇନ୍ଦ୍ରିୟ ସୁଖଭୋଗରୁ ବିରତି ହେବାର ବିଧି ପରିଣାମ ତ କୃଷ୍ଣ ଚେତନା ସ୍ତରରେ ଉପନୀତ କରାଏ। ଆମେ ଯେଉଁ ବିଧି ଗୁଡା ପାଳନ କରୁଛେ, ଯୋଉ ନିଷେଧଟା ପାଳନ କରୁଛେ, ତାର ଲକ୍ଷ୍ୟ ହେଉଛି କୃଷ୍ଣ ଚେତନାରେ ପହଞ୍ଚିବା। ବିଧି ପାଳନ କରିବା ଆମର ଲକ୍ଷ୍ୟ ନୁହେଁ, କେବଳ ବିଧି ଉପରେ ଆମେ ଫୋକସ କରିବା, କିନ୍ତୁ ଭକ୍ତିଟା ବଢୁଛି ନା ଦେଖିବାକୁ ପଡିବ ନା। ବିଧିଟା ପାଳନ କରିବାର ତାତ୍ପର୍ଯ୍ୟ ହେଉଛି ସେଥିପାଇଁ ଆମକୁ ବହୁତ ବିଧି ଦିଆଯାଏ। ବିଧିର ଗୋଟେ ଏମିତି ସ୍ୱାଦ ରହିଛି, ତୁମେ ସେ ବିଧି ଗୁଡା ଯଦି ପାଳନ କରିବ ସେଟା ତୁମ ମନକୁ ଭଲ ଖୁସି ଲାଗିବ। ଯେ ହରିଭକ୍ତି ଗୁଡା ସେ ଯୋଉ ବିଧି ଗୁଡା ରହିଛି, ଆମ ଆଚାର୍ଯ୍ୟ ମାନେ ତାଙ୍କୁ ସବୁ ଦେଇନାହାନ୍ତି, ଚତୁର୍ମାସରେ ଯେମିତି ସବୁ ଚଳନ୍ତି, ଯେମିତି କଣ କେଶ ରଖନ୍ତି, ଦାଢ଼ି ରଖନ୍ତି, ଭୂମିରେ ଖାଆନ୍ତି, ମୁଗ୍ରାସ କରନ୍ତି, ସେଗୁଡ଼ା ସେଗୁଡ଼ିକ ଆମକୁ ସବୁ ଦିଆଯାଏ। ପ୍ରାକ୍ଟିକାଲ ବିଧି ଉପରେ ଏତେ ଫୋକସ, ଯେଉଁ ବିଧିଟା ଭକ୍ତିର ସହାୟକ, ଯେଉଁଥିରେ ଭକ୍ତି ବିନାଶ ହବ ନାହିଁ, ବରଂ ଏଇ ଯୋଉ ସଂଯତ ଆଉ ଅସଂଯତ ଇନ୍ଦ୍ରିୟ ସ୍ୱଭାବ ଉପରକୁ ଆମେ ଯାଇପାରିବା, ସେତିକି ବିଧି ଆମକୁ ଦିଆଯାଉଛି। ଶାସ୍ତ୍ର ବିଧି ଦେଖିଲେ ତ ବହୁତ ଅଛି, ଶାସ୍ତ୍ର ବିଧି ଜଗତରେ କେହି ପାଳନ କରୁନା, କାରଣ ଯଦି ଜଗତରେ ଶାସ୍ତ୍ର ବିଧିର ସବୁ ପାଳନ କରିବ ସେ ତା ନିଜ କର୍ମ ବି କରିପାରିବ ଆଉ ଭକ୍ତି ବି କରିପାରିବ। ସକାଳୁ ଉଠିଲେ କେତେ ପ୍ରଣାମ କରିବୁ, ଝାଡ଼ା ଗଲେ କେତେ ହାତ ଧୋଇବୁ, କେମିତି ପ୍ରଣାମ କରିବୁ, କେମିତି କଣ କରିବୁ, ଖାଇବା ପୂର୍ବରୁ କେମିତି ରୋଷେଇ କରିବୁ, କୁଆଡେ ମୁହଁ କରି ଖାଇବୁ, କଣ ରୋଷେଇ କରିବୁ, କେଉଁଠି ଜଳ ଆଣିବୁ, କେଉଁ ଦିନ କଣ ଖାଇବ, ତା ଲିଷ୍ଟ ସବୁ ଅଛି ନା। ଖାଇବନି ସେବାରେ କଣ ଖାଇବନି, କେଉଁ ଦେବତାକୁ ପୂଜା କରିବୁ, କିଛି କରିପାରିବୁ ଜୀବନ। ଆମେ ଆଚାର୍ଯ୍ୟ ଲୋକତା ଚଳୁଛୁ, ଲୋକ ଶାସ୍ତ୍ର ବହୁତ ଶାସ୍ତ୍ର ବହୁତ କିଛି ନିୟମ ଥାଇପାରେ, ଶାସ୍ତ୍ରର ଯେଉଁ ନିୟମ ଭକ୍ତିରେ ସହାୟକ, ଭକ୍ତି ପାଇଥିବା ଆଚାର୍ଯ୍ୟ ମାନେ କୃଷ୍ଣଙ୍କୁ ପାଇଥିବା ଆଚାର୍ଯ୍ୟ ମାନେ ଯାହା ଦେଇଛନ୍ତି ସେଇଟା ମାନେ କିଏ କଣ କହିଲେ ଆମେ ଶୁଣିବାରେ କିଛି ଆସୁଛି ନା। କିଏ କହିଲେ ତମେ କାହିଁକି ଗାଡ଼ି ଚାଲୁନ, ତୁମେ କାହିଁକି ଏଇଟା କରୁଛ ସେଟା କରୁଛ, ଫୋକସିଂ ଗାଡ଼ି, ଆମେ ସେଗୁଡ଼ା ଗୋଟେ ଗୁରୁତ୍ୱ ଦେବୁ, ଆମେ ଘୃଣା କରୁନା, ତୁମେ ପାରୁଛ ତୁମେ କର, ଆମର ସେଇଟା ଲକ୍ଷ୍ୟ ନା, ଆମର ଲକ୍ଷ୍ୟ ହେଲା କୃଷ୍ଣ ଭକ୍ତି। ଏଇଟା ସମସ୍ତେ ବୁଝିପାରନ୍ତି, ଗୋଟେ ଆଜିକାଲି ଯୋଉ କ୍ରିଟିସାଇଜ୍ କରିବେ ସବୁ, ଇସ୍କନ ଏଇଟା ହଉନି, ସେଟା ହଉନି, ଏଇଟା କରୁଛନ୍ତି, ସେଟା କରୁଛନ୍ତି, ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ, ସେଟା ଇମ୍ପୋର୍ଟାଣ୍ଟ ନୁହେଁ। ଆମେ କଣ କରୁଛୁ ନା କରୁଛୁ, ଯୋଉଟା ଆମର ଆଚାର୍ଯ୍ୟ ମାନେ କହିଛୁ ଆମେ ସେଟା ପାଳନ କରୁଛୁ। ଆଉ ତୁମେ ଏତେ ବିଧି ପାଳନ କଲା ପରେ ତୁମର କଣ ହେଇଛି, ତୁମେ ଏଇଟା କୁହ। ବିଧିରେ ପାଳନ କରିଦେଲେ ଗୋଟେ ବ୍ୟକ୍ତି ନିଜକୁ ଶ୍ରେଷ୍ଠ ବୋଲି ଭାବେ, ମନଟା ଗୋଟେ ତାର ଖୁସି ହେଇଯାଏ, ତାର ଭକ୍ତି ସହିତ ତାର ଭକ୍ତିରେ ଅନୁକୂଳ ଯେଉଁ ବସ୍ତୁ ତାକୁ ମାନେ ସେଗୁଡିକ ଆଚାର୍ଯ୍ୟ ମାନଙ୍କୁ ଦେଇଛନ୍ତି, ସବୁ ନିୟମ ଗୁଡିକ ଆମେ ପାଳନ କରିପାରିବା ନାହିଁ। ଆଉ ସେଗୁଡିକ ପାଳନ କଲେ କେବଳ ନିୟମ, ଗୋଟେ ନିୟମ ଅନୁଗତ ତୁମେ ହେଇଗଲା, ଆଉ ଭକ୍ତି ଉପରେ ନିୟମ ଉପରେ ତୁମେ ଆଉ ଗୁରୁତ୍ୱ ଦେବ କେବଳ ଆଉ ଭକ୍ତି ଉପରେ ବରବର ସେ ଥିଲା, ସେ ଆମର ସେ ଅର୍ଚ୍ଚନ କରେ, ସେ ପଚାରିଥିଲା ଆଡ଼େ ପଚାରି ଏକ ନାମ ଯାଇଛି ହେଲା, ମନ ଧରିବେ ଏକ ନମ୍ବର ମନ ଧରିବେ, ସେ ତାର କଣ କହିବ ନା ତାର ପଢ଼ିଦେଇଛି ପୁଣି ଦ୍ୱାଦଶରେ ସୂର୍ଯ୍ୟ ଉଦୟ ପୂର୍ବରୁ କଣ ମଙ୍ଗଳାରତି ପୂର୍ବରୁ ତୁମେ ଅର୍ଚ୍ଚନ କରିବ ଅଛି, ମୁଁ ମୁଭି ଦେଖିଛି ଗୋଟା ସୀତାର ରାତି ଦିନରେ କଲା ଦିନ ଝଡ଼ା କହିଲି ତୁମେ ଏମିତି କଣ କଣ କରୁଛ, ଶିଖିଲା ଯେ ଆମର ତା ନାଁ କଣ କରିବ ଅଛି ନା, ସେ ଯେତେ ଦିନ ହେଡ଼ ଯାଇଥିଲା ସେ କରେ ଆସି ନିଜଟା କରେ, ଭାଇ ତୁ ନିଜ କରୁଛ, ଆମେ ବି ନିଜ କରୁଥିଲୁ, ନିଜଟା କର, ତୁମେ ଯାହା ବି କରୁ, ତୁମେ ଆଚାର୍ଯ୍ୟ ସେଗୁଡ଼ା କେମିତି ଭାଙ୍ଗୁଛ, ଆଉ ଯେତେ କଲେ କଣ କୋଉ ମଠ ତୁମେ କୋଉ ମଠ ରହିପାରିବ ନା, କଣ ପରିବର୍ତ୍ତନ ହେଇ ଜୀବନ ହବ, ତୁମେ ଭକ୍ତି ପାଅ ନ ପାଅ ଆଚାର୍ଯ୍ୟ କୃଷ୍ଣ ଟଚ୍ କରନି। ମୁଁ ତ ତୁମେ ପଚାରେ କିଭଳି ତୁମକୁ ରାତି ଦିନ ଘଣ୍ଟି ବୁଝୁଛ ନା, ଦେଖା ହେଇଛି ସେ ମୁଁ ଶୁଣିଛି ସେ ଯୁବ ଭାଇ କହିଲା, କୋଉ ବାବା କଣ କହିଲା କଣ, ତୁମେ ମନମନଟା କଣ କହୁଛ, ମୁଁ ଏତେ ଭାଇ ଲାଗି ତାଙ୍କ ଝଗଡ଼ା କହିଲୁ ତାହେଲେ କଥାବାର୍ତ୍ତା କହିବେ ରାଜ୍ୟ କଥା, ଆମେ ପଚାରିଲୁ ମନ ରାତି ଦିନରେ ଉଠିକି ତୁମେ ଠାକୁର ଉଠାଇ ଦେଇଦେବେ ନା, ଆମର ଲେଖାଏ ଶାସ୍ତ୍ରରେ କି ଆମେ ସବୁ ଶାସ୍ତ୍ର ପାଳନ କରୁନୁ, ଆମେ ଶାସ୍ତ୍ରର ଯାହା ଆଚାର୍ଯ୍ୟ ମାନେ କହିଛନ୍ତି ଆମେ ସେଟା ପାଳନ କରିବୁ, କାରଣ ତୁମେ ସଂଯତ, ଆମର ଉଦ୍ଦେଶ୍ୟଟା ହଉଛି ଭକ୍ତିରେ ବଢାଇବା, ଭକ୍ତିର ଯେଉଁଭଳିଆ ସହାୟକ ଆଚାର୍ଯ୍ୟ ମାନେ ସେ ପ୍ରିନ୍ସିପଲଟା ଦେଇଛନ୍ତି, ତୁମେ ତାକୁ ବଢାଅ ହିଁ କମାନ, ତୁମେ ତାର ହାତ ମାରିବା ଅବସ୍ଥା କରିବ, ତୁମେ ତୁମ ସହିତ ସକ୍ସେସ ହଉଛ ନାଇଁ ଚିନ୍ତା କରନି, ମୁଁ ତାର ପାଳନ କରୁଛି ମୋର ହଉନି, ମୁଁ ଅଧିକା ନିଆଁ ପାଳନ କରିବ ମୋର ଅଧିକା ହେଇଯିବ ନାଇଁ, ସେଟା ତୁମେ ଯେତିକି ପାଳନ କରୁଛ ଠିକ ଭାବରେ ପାଳନ କରୁଛ ନାଇଁ ଦେଖ, ତୁମେ ଷୋଳମାଳା ଜପଟା ଠିକ ହଉଛି ନାଇଁ ଦେଖ, ଚଉଷଠିମାଳା ଜପ ଚେଷ୍ଟା କର, ତୁମେ ଷୋଳମାଳା ଜପଟା ଠିକ କରୁଛ ନାଇଁ ତୁମେ ଦେଖ, ଚାରିଟା ନିୟମଟା ପାଳନ କରିପାରୁଛ ନାଇଁ ଦେଖ, ତୁମେ ଅଧିକା ଜପ କରି ମୁଁ ଏଠି ଧାମ ରହିବି ସେଟା ତୁମେ ଚିନ୍ତା କରନି, ଦ୍ୟାଟ୍ ଇଜ୍ ଡିଫରେଣ୍ଟ, ସେ ସପୋର୍ଟ ତୁମେ ଚିନ୍ତା କରନି, ତୁମେ ସେଟା କରିବ ଭକ୍ତ ବୋଲି ମାନେ ତୁମକୁ ଯେତିକି ମିନିମମ୍ ରୁଲ୍ସ ରେଗୁଲେସନ୍ ଦିଆଯିବ ସେଟା ଠିକ ପାଳନ କରିପାରୁଛ କି, ଜଣେ ପ୍ରଥମ ଶ୍ରେଣୀ ପାଠଟା ପଢ଼ୁଛି ସେ ଏକ ଦଶମ ଶ୍ରେଣୀ ପଢ଼ିବି ଏଠି ମୁଁ ପଶିବୁ, ପ୍ରଥମ ଶ୍ରେଣୀଟା କରୁଥିବ ଚାରିଟା ନିୟମ ପାଳନ କରି ଷୋଳମାଳା ଠିକ୍ ସେ ସଂଯୋଗ ହେଇକି ମନକୁ ଧ୍ୟାନକୁ ମୁଁ ଅଧିକା ପାଠ ପାଠ କରିବି ସେଟା କିଛି କାମ ଦେବ। ଆଚାର୍ଯ୍ୟ ପ୍ରିନ୍ସିପାଲ ସବୁବେଳେ ଡାଇଭର୍ଟ କରି ତ ଲୋକ ହଇରାଣ ହେଉଛି, ତୁମେ ସଂଯତ ଇନ୍ଦ୍ରିୟ ଜୀବନ ଯାପନ କଲେ ବି ତୁମେ ଗ୍ୟାରେଣ୍ଟି ଦେଇପାରିବନି ମୋ ଜୀବନ ଯାପନରେ, ମୋ ଇନ୍ଦ୍ରିୟ ଗୁଡ଼ିକ ବ୍ୟବହାର କରିକି ମୋ ସଂଯତ ରହିଯିବି ନା, ସେଥିରେ ବି ଏକ୍ସିଡେଣ୍ଟ ହେଇପାରେ, ଅସଂଯତ ଇନ୍ଦ୍ରିୟ ତ ସ୍ୱାଭାବିକ ହବ, ତେଣୁ କୃଷ୍ଣ ଭକ୍ତିଟା ବୃଦ୍ଧି କରିବା ହେଉଛି ଆମର ଜୀବନର ଲକ୍ଷ୍ୟ, ରାଗ ଦ୍ୱେଷ ଏ ଦୁଇଟା ତାଙ୍କର ବର୍ଷ ହବ ନା ଭଗବାନ କହିଲେ, କିନ୍ତୁ ଏହାର ସମାଧାନ ଦେଲେ ଲୋକ ଯିବାର ସମାଧାନ ଦେଲେ ସମାଧାନ ହେଲା ଆଜ୍ଞା, ତୁମେ ଭକ୍ତି ବଢେଇବା ପାଇଁ କୃଷ୍ଣ ପ୍ରୀତି ବଢେଇବା ପାଇଁ ଚେଷ୍ଟା କର, ବିଧି ବହୁତ ଅଛି, ଏଟା 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 ଖାଇବନି ସେଟା ଖାଇବନି ଏଟା କରିବନି ସେଟା କରିବନି ସବୁ ଅଛି ବିଧି, ଆମେ ସବୁ ବିଧିକୁ ପାଳନ କରୁନା ସ୍ପଷ୍ଟ କହିବା, କେହି ବି ସଂସାର ପାଳନ କରୁନା, ଯଦି ବିଧି ଦେଖା ହବ ତାହେଲେ କୌଣସି ମନ୍ଦିର ଭଗବାନ ପୂଜା କଳିଯୁଗରେ ହେଇପାରିବ ନାହିଁ, ମାଇଣ୍ଡ ମନ୍ଦିର ପୂଜା ବନ୍ଦ ହେଇଯିବ, ସବୁ 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 ଜିନିଷ ବି ଦେଖାଯିବ, କେତେଟା ମନ୍ଦିର କୂପ ପାଣିରେ ରୋଷେଇ ହେଉଛି ଠାକୁର, ଯେଉଁ ଘିଅ ରୋଷେଇ କରୁଛନ୍ତି କ'ଣ ତାର ଗ୍ୟାରେଣ୍ଟି ଅଛି, ଯେଉଁ ଦେହ ମନ୍ଦିର ହଉ ସେ ଘିଅରେ କ'ଣ ମିଶୁଛି କ'ଣ ନ ମିଶୁଛି କିଏ କହିପାରିବ, ଦେଖିଲେ କ'ଣ ମିଶୁଛି କ'ଣ ମିଶୁ ନ ମିଶୁ, କଳିଯୁଗରେ ତାପରେ ଆଚାର୍ଯ୍ୟମାନେ ଗୁରୁତ୍ୱ ଦେଇଥାନ୍ତି, ଆଚାର୍ଯ୍ୟମାନେ ଗୁରୁତ୍ୱ ଦେଇଛନ୍ତି ଯେତେ ପାରୁଛ ମିନିମମରେ ନିୟମ ଗୁଡ଼ିକ ପାଳନ କରିକି ତୁମେ କେମିତି ହରିନାମ ଉପରେ ପ୍ରାଧାନ୍ୟ ଦିଅ, ନାମ ପ୍ରଭୁ ଆଉ ମହାପ୍ରଭୁଙ୍କର ଶିକ୍ଷା ଉପରେ ପ୍ରାଧାନ୍ୟ ଦିଅ, ବିଧି ନିଷେଧ ତୁମେ କିଛି ପାଳନ କରିପାରିବନି, ବହୁତ ରୁଲ୍ସ ଗାଡ଼ିରେ ଯିବାଟା କେମିତି ସନ୍ନ୍ୟାସୀମାନେ ଗାଡ଼ିରେ ଯିବେ ସେ କୁଆଡ଼େ ଯିବେ, ପ୍ରଥମେ କିଏ ଗାଡ଼ିରେ ମୁଁ ଯାଉଛି, ମୁଁ ଯୁଆଡ଼େ ଯାଉଛି ଯେତେବେଳେ ମୁଁ ଫ୍ଲାଇଟ୍ରେ ଯିବି ଆବାଜ ନିଶ୍ଚିତ, ଆଉ କିଏ ଥାମ ପ୍ରଥମ ସେ ପୁଣି ସେଠି ବାବା ବିଚିତ୍ର ଭାବେ ଥିବେ, ବିଚିତ୍ର ବାବା ମାନେ ଯେଉଁ ସମାଜ ଲୋକ ଦେଖିଲେ ଘୁଣା କରିବେ, ସେମାନେ ଫ୍ଲାଇଟ୍ରେ ଯିବେ ସିଏ ତାରି ପାଇଁ ସେଠି ସିଏ ବିଚିତ୍ର ଭାବେ ବସୁଛନ୍ତି, ଯେତେବେଳେ ଯେଉଁ ଫ୍ଲାଇଟ୍ରେ ଯେକୌଣସି ସମ୍ପ୍ରଦାୟ କୃଷ୍ଣ ଭକ୍ତିରେ ବୃଦ୍ଧି ହେଉଛି ନା ଦେଖ, ତାର ଅର୍ଥରେ ଯେ ନ ମାନିବା, ୟାର ଅର୍ଥଟା ନୁହେଁ ଯେ ଆମେ ନ ମାନିବା, କିନ୍ତୁ ଆମକୁ ଆଚାର୍ଯ୍ୟମାନେ ପ୍ରିନ୍ସିପଲ ଦେଇଛନ୍ତି ତା ଉପରେ ଆମେ ଗୁରୁତ୍ୱ ଦେବୁ, ଏଇଟା ହଉଛି ଆମର ଟିଚିଂ ଆମର ଶିକ୍ଷା, କୃଷ୍ଣ ଭକ୍ତି ବୃଦ୍ଧି ନ କଲା ପର୍ଯ୍ୟନ୍ତ ଆମେ କେବେ କୌଣସି ଜିନିଷର ସମାଧାନ କରିପାରିବୁ, ସେଟା କ'ଣ କରାଯିବ ସାମୟିକ ସମାଧାନ, ସେଗୁଡ଼ିକ ସାମୟିକ ସମାଧାନ, ସେ ତା ସ୍ଥିର ସେ ସ୍ୱର ଛାଡ଼ିଦେଲାଣି ଆଉ ସିଏ ମୁଁ ସେ କହୁଛନ୍ତି ମାସିଆ କରେ
ଚତୁର୍ମାସ ମାନେ ଅର୍ଣ୍ଣ ଡାଲମା ଖାଇବ, ସେ ଆଳୁକୁ ଭର୍ତ୍ତା କରିଦେବ, ସେଥିରେ ଛୁଙ୍କ ଦିଆ ହବନି, ଘିଅ ଟିକେ ପକେଇଦେବି, ଲୁଣ ଚିଟେ ପକେଇଦେବ, ସେ ତମର ଖାଇବ, ସେ କହିଲା ମୁଁ ତ କରିବି, ମୁଁ କହିଲି ଦେଖ ତୁ ପାରିବୁନୁ ରୋଷେଇବାସ କରୁଛୁ ତୁ ପାରିବୁନୁ, ମାନେ ମୁଁ ଦେଖେ ଦେଖ ତୁମର ତୁମ ଅଧିକାର ଯେତିକି ତୁମେ ସେତିକି କର, ତୁମେ ଦୌଡ଼ିଲେ ସେ ଓଦ୍ଧ କ'ଣ ଭୂଆଁ ବିରାଡ଼ି ଓଦ୍ଧ ପଛରେ ଯେମିତି ପାଇବା ହୁଏ, ସେଠୁ ସେ କହିଲା ମୁଁ ତ କରିବି, ମୁଁ ନ କର, ତାର ତାର ରେଟ କିଚେନ ରୋଷେଇ କରେ, ତ ରୋଷେଇ କରିବ ତାର ଡେଲି ପନିର ମୁଁ ଦେଖିଲି, ପନିର କହିଲା ତ ପନିରଟା କ'ଣ ସେଟା ତ କ୍ଷୀର ଆଉ କ'ଣ, ଆଉ ଡେଲି ପନିର ଆଉ ସେ କଦଳୀ ତାକୁ ସବୁ ଛାଣିବ ତାକୁ ରସା କରିବ, ମୁଁ କ'ଣ କେମିତି ରସା କରୁଛ ନା ଜିରା ଗୋଲମରିଚ ମୁଁ ଏଟା କେଉଁଠି ଶିଖିଲି ନା ସେ ମଠ ରହୁଛି ମୁଁ ତାକୁ ସବୁ ପଚାରିକି ବୁଝିଲି ମୁଁ ତାର ତୋ ବ୍ରତ କରିବାଟା କ'ଣ ଲାଭ ବ୍ରତ କରିବାଟା କ'ଣ ଲାଭ ତୋର ତ ସେଇଟା ରୁଚୁ ନାହିଁ ବୋଲି ବ୍ରତ ମାନେ ତୋର ଇନ୍ଦ୍ର ସଂଯମ କରିବୁ ତୁ ଖାଲି ନିୟମଟା କ'ଣ ନା ମୁଁ ଦାଢ଼ି ଛାଡ଼ିଦେଲି ମୁଁ ବ୍ରତ କରୁଛୁ ତିନି ମାସ କ'ଣ ମୁଁ ଏ ହରଡ଼ ଡାଲି ଖାଉନୁ କି ହରଡ଼ ଡାଲି ଖାଉନୁ ପନିର ସବଜି ଖାଇବୁ ସେ ଏ ସବଜିଟା ଖାଇଲ ଖାଇଲ ଡେଲି ସେ ରସା ଚାଲିଲା ତୁ ଭଲ ଭଲ ପାଠ ପଢ଼ୁଛୁ ମୋତେ ଉପରେ କ'ଣ ଲେଖା ହେଇଛି ଏଇ ଜିନିଷ ଖାଇବନି ଆସେ ମୁଁ ତ ସେଇ ଜିନିଷ ଖାଉନି ମାଟି ଆଳୁକୁ ତାକୁ ଛାଣିବ ଛାଣିକି ତାକୁ ରସା କରି ବା ଭଲ ତ ବ୍ରତ କରୁଛୁ ଆଉ କ'ଣ ଏଥିରେ କ'ଣ ମୂଲ୍ୟ ଇଏ ବର୍ତ୍ତମାନ କଳିଯୁଗରେ ବିଧି ଗୁଡ଼ା ଏମିତି ସବୁ ପାଳନ କରାହଉଛି ଆଉ ଫଳାହାରି ବାବା ସିଏ ଇଏ ବାବା ସେ ବାବା ସିଏ ସେ ଆଲମଡ଼ କ୍ଷୀର ତାକୁ ପଡ଼ି ଜୁସ ତାକୁ କ'ଣ ତାକୁ ଗ୍ରାଇଣ୍ଡିଙ୍ଗ କରା କ୍ଷୀର ଆଲମଡ଼ ଆଲମଡ଼ କେଜି କେତେ ହେଲାଣି ତାକୁ ତୁ ଗ୍ରାଇଣ୍ଡିଙ୍ଗ କରିଦେବ ତାକୁ ତ ପିଇଦେଲେ ତ ଯିଏ ପାରେ ସେ ଛଅ ଘଣ୍ଟା ରହିବ ପୂର୍ବ କାଳରେ ଗଙ୍ଗା ଜଳ ପିଇକି ରହୁଥିଲେ ତୁମେ ରହୁନା ଆସନ୍ତୁ ବିଧି ନିଷେଧ ଗୋଟେ କହ ମୋତେ ପ୍ରାଧାନ୍ୟ ଦେଲେ ଆମ ଆଚାର୍ଯ୍ୟ ମାନେ ଯାହା ସବୁ କହିଛନ୍ତି ଆମେ ସେତିକି ପାଳନ କରିବା ଦରକାର ବାସ୍ କିଏ କ'ଣ କହୁଛି ସେଥିରେ ଡିଷ୍ଟର୍ବ ହେବ ଆଉ ତୁମେ ଭାବନି ଯେ ଅଧିକା କରିଦେଲେ ମୁଁ ସବୁ ଆଖି ଆଗରେ ଦେଖିଛି ଆଉ ମୁଁ ଆଖି ଆଗରେ ଦେଖୁଛି ସେ କେତେ ନିୟମ ପାଳନ କରି ତାକୁ କହିପାରିବେ ସିଏ ଯେଉଁ ଥିଲା ଆମର ତାକୁ କି ପାରିବେନି ସେ ହଜାର ନିୟମ ଇଏ ସିଏ ମାନେ ଇଏ କରି କ'ଣ କେଉଁ ସ୍ୱଭାବ ପରିବର୍ତ୍ତନ କେଉଁ ଭୋଜନ ହେବ କିଛି ହେବନି ଆମେ ସବୁ ଆଖି ଆଗରେ ଦେଖୁଛୁ ବାପା ତୁମ ଶରଣାଗତରେ କୃଷ୍ଣ ତୁମକୁ ଯେତେ ବାଟ ନେବା କଥା ନେବେ ଏଇଟା ଗୋଟେ ସରଳ ଜିନିଷ ତାକୁ ବିଶ୍ୱାସ କର ସେ କୃଷ୍ଣଙ୍କୁ ଡାକ ଗୁରୁଙ୍କୁ ଡାକ ସେ ଯୋଗକ୍ଷମ ବ୍ରାହ୍ମଣ ଯେତେ ବାଟ ନେବା କଥା ସିଏ ନେବେ ଆଉ ତୁମେ ତୁମର ପ୍ରଚେଷ୍ଟାକୁ ଜାରି ରଖ ତୁମେ ବହୁତ କିଛି କରିଦେଲେ ଯେ ତୁମେ ଯଦି ପାଇଯିବ ଏଇଟା ତ ସେଇଟା ନୁହେଁ ତାଙ୍କ ଭକ୍ତି ଆଉ ଅହେତୁକି ହେବନି ସାଧୁଗୁରୁ କୃପାର ଆବଶ୍ୟକତା ନାହିଁ ତୁମର ଶକ୍ତି ସାମର୍ଥ୍ୟ ଉପରେ ସବୁକିଛି ନିର୍ଭର କରୁଛି ଆମର ପ୍ରଚେଷ୍ଟା ଆମର ଗମ୍ଭୀରତା କେବଳ କୃଷ୍ଣଙ୍କର ଗୁରୁଙ୍କର କୃପାକୁ ଯଦି ଆକର୍ଷଣ କରିପାରିଲା ସେ ଯଦି କୃପା ଦୃଷ୍ଟି କଲେ ତ ହବ ବିଧି ନିଷେଧ ଉପରେ ଏତେ ବିଶେଷ ଗୁରୁତ୍ୱ ଦେବା ଉଚିତ ନାହିଁ ଯାହା ଯେତେବେଳେ ଆଚାର୍ଯ୍ୟମାନେ କହିଛନ୍ତି ସେତିକି ସେତିକି ନିୟମ ପାଳନ ଆମେ କରିବୁ ଆମେ ଅଧିକା ଉପରେ ଗୁରୁତ୍ୱ ଦେବୁନୁ କି କହିଲେ କି ଡିଷ୍ଟର୍ବ ହେବା ଉଚିତ ନାହିଁ ତୁମେ ସବୁ ଜିନିଷ କରିକି ତୁମେ ତୁମେ ଦେଖ ଚାରିଟା ନିୟମ ପାଳନ କରୁଛ କି ନାହିଁ ଷୋଳମାଳା ଦେଖ ଠିକ୍ ସେ କରିପାରୁଛୁ ଠିକ୍ ସେ କରିପାରୁଛୁ ବୋଲି ସେତିକି ଫୋକସ୍ କରାଗ ତାପରେ ତୁମେ ଜାଣିପାରିବ କ'ଣ ତୁମେ ମିନିମମ୍ ସାଧନ କରିପାରୁ ନା ମ୍ୟାକ୍ସିମମ୍ କଥାଟା କାହିଁକି ଚିନ୍ତା କରୁଛୁ ଏଇଟା ମିନିମମ୍ ଜିନିଷ ତେଣୁ ଅର୍ଜୁନଙ୍କୁ ଭଗବାନ ଏଇ କଥା କହିଲେ ଦେଖ ତୁମେ ଇନ୍ଦ୍ରିୟର ବଶୀଭୂତ ହୁଅ ନା ଇନ୍ଦ୍ରିୟ ପ୍ରତି ଇନ୍ଦ୍ରିୟ ଦ୍ୱାରା ରାଗ ସୃଷ୍ଟି କର ନା ବିଷୟକୁ ସଂସ୍ପର୍ଶରେ ଆଣିକି ଆଉ ଦ୍ୱେଷ ବି ସୃଷ୍ଟି କର ନା ବର୍ତ୍ତମାନ ପ୍ରଶ୍ନ ଉଠାଉଛନ୍ତି ନନୁ ସୋ ପ୍ରକୃତି ନିର୍ମିତ ରାଗ ଦ୍ୱେଷମୟି ପଶୁଆଦି ଅସାଧାରଣମୟ ପ୍ରବୃତ୍ତି ବିହାୟ ଶାସ୍ତ୍ରୋକ୍ତିଷୁ ସ୍ୱଧର୍ମେଷୁ ବ୍ୟର୍ତ୍ତିତବ୍ୟମ ଇତି ଉକ୍ତମ୍ କହିଲେ ବଳଦେବ ଜୟସେନ କହୁଛନ୍ତି ନିଜର ପ୍ରକୃତି ଯେଉଁ ରାଗଦ୍ୱେଷ ଅଛି ଏଇଟା ପଶୁ ଭଳିଆ ସାଧାରଣ ପ୍ରବୃତ୍ତି ପଶୁ କାହାକୁ ରାଗିବ କାହାକୁ ଭଲ ପାଇବ କାହାକୁ କାମୁଡ଼ିକି ଖାଇଦେବ ତେଣୁ ଇନ୍ଦ୍ରିୟ ଗୁଡ଼ାକରେ ଏଇସବୁ ପ୍ରବୃତ୍ତି ତେଣୁ ତାକୁ ତ୍ୟାଗ କରି ତମେ ଶାସ୍ତ୍ରାଦି ଧର୍ମରେ ରହିବାଟା ଭଲ କାହିଁକି ସେ କହୁଛନ୍ତି ଧର୍ମ ହିଁ ଅବିଶୁଦ୍ଧ ତାଦୃଶ ପ୍ରବୃତ୍ତି ନିବର୍ତ୍ତତେ ଧର୍ମାଶ୍ଚ ଯୁଦ୍ଧାଦି ଯୁଦ୍ଧାଦି ହିଂସାଦୟୋପି ଶାସ୍ତ୍ର ଉକ୍ତା ତୁମେ କହୁଛ କୃଷ୍ଣଙ୍କୁ ସେ ପଚାରୁଛନ୍ତି ପ୍ରଶ୍ନ ଉଠେଇଛନ୍ତି ସେ ବଳଦେବ ଦର୍ଶନ ଆଚାର୍ଯ୍ୟ ମାନେ କାହିଁକି କିଏ ପ୍ରଶ୍ନ କରିବ କିଏ ତାର ସମାଧାନ କ'ଣ ଦେବେ ଶ୍ଳୋକର ପୂର୍ବାପର ସମ୍ବନ୍ଧଟା କ'ଣ କିଏ ପ୍ରଶ୍ନ କରିବେ କିମ୍ବା ଅର୍ଜୁନ ଯଦି ପ୍ରଶ୍ନ କରିବେ ଆପଣ କହୁଛନ୍ତି ରାଗଦ୍ୱେଷର ବଶୀଭୂତ ହବ ନା ଇନ୍ଦ୍ରଗୁଡ଼ାକ ସ୍ୱଭାବ ହେଲା ପଶୁ ଭଳିଆ ସ୍ୱଭାବ ତେଣୁ ଶାସ୍ତ୍ରରେ ଯେଉଁ କଥା ଗୁଡ଼ାକ କୁହାଯାଇଛି ଯଦି ସେଥିରେ ରାଗଦ୍ୱେଷ ଆସିବାର ଅଛି ସେଇଟା ଛାଡ଼ିଦେଲା ଆମର କଲା ଶାସ୍ତ୍ର କ'ଣ କୁହାଯାଇଛି ଯେମିତି କ୍ଷତ୍ରିୟ ମାନେ ଯୁଦ୍ଧ କରିବେ ଆଉ ଯୁଦ୍ଧ କରେ ତ ରାଗଦ୍ୱେଷ ଆସିବ ତା ନକଲେ ଗଲା ଆପଣ ଏଣେ କହୁଛନ୍ତି କ'ଣ ରାଗଦ୍ୱେଷ ସେ ଗୋଟେ ଗୋଟେ ପଏଣ୍ଟରୁ ଧରୁଛନ୍ତି ନା ଆପଣ ମନା କରୁଛନ୍ତି ଇନ୍ଦ୍ରିୟ ଦ୍ୱାରା ବିଷୟକୁ ଭୋଗ କଲାବେଳେ ରାଗଦ୍ୱେଷ ତେଣୁ ମୁଁ ଯୁଦ୍ଧ ଯେତେବେଳେ କରିବି ରାଗଦ୍ୱେଷ ଆସିବ କାହା ପ୍ରତି ଆସକ୍ତି ଆସିପାରେ ଯିଏ ମୋତେ ସହାୟତା କଲେ ଆସକ୍ତି ଆସିପାରେ ଯିଏ ମୋତେ ଦୋଷ କରିବ ଯିଏ ମୋତେ ବିରୋଧ କରିବ ତାକୁ ଦ୍ୱେଷ ମୁଁ କରିବି ମାରିଦେବି ମାରିଦେଲା ପରେ ଦ୍ୱେଷ ଆସିବ ବିଜୟ ପରେ ଆସକ୍ତି ଆସିବ ତାହେଲେ ନକଲେ ଗଲା ଯୁଦ୍ଧ ଅର୍ଜୁନ ସେ କଥା କହୁଛନ୍ତି ତଦ୍ ରାଗଦ୍ୱେଷ ରହିତେନ କର୍ତ୍ତୁମ୍ ଅଶକ୍ୟ ଅଶକ୍ୟତା ଯୁଦ୍ଧ ଏବ ଅହିଂସା ଶୀଲ ବୃଞ୍ଚି ଲକ୍ଷଣ ଶୀଲବୃତ୍ତି ଚ ଲକ୍ଷଣ ଧର୍ମ ଉତ୍ତମ ଏତି ଚେତ୍ ଆହ ଯଦି ଅର୍ଜୁନ ପ୍ରଶ୍ନ କହିବେ ତାହେଲେ ଧର୍ମ ପାଳନ କରିବି କିନ୍ତୁ ସେଥିରେ ଗୋଟିଏ ଗ୍ୟାରେଣ୍ଟି ନାହିଁ। ଇନ୍ଦ୍ରିୟମାନଙ୍କର ବୃତ୍ତି ହେଲା ପଶୁ ବୃତ୍ତି, ମୁଁ ଧର୍ମ ପାଳନ କରିକି କ୍ଷେତ୍ର ଧର୍ମରେ ଯୁଦ୍ଧ କଲା ମାତ୍ରେ ସେଥିରେ ରାଗଦ୍ୱେଷ ଆସିବାର ଚାନ୍ସ ରହିଛି, ତାହେଲେ ସେ ଧର୍ମଟାକୁ କାହିଁକି ପାଳନ କରିବି, ଛାଡ଼ିଦେବି, ଏଇଟା ମୋର ନିଜ ଧର୍ମ ହେଲେ କ'ଣ ଅସୁବିଧା ହେଲା, ସେଥିରେ ତ ରାଗଦ୍ୱେଷ ଆସିବାର ସୁଯୋଗ ରହିଛି, ତାହେଲେ ମୁଁ ଶୀଲ ଉଞ୍ଚି ବୃତ୍ତିରେ ଚଳିବି। ଶୀଲ ଉଞ୍ଚ ଶୀଲ ଆଉ ଉଞ୍ଚ, ସେ ଚାଷୀମାନଙ୍କ ଧାନ କାଟି ନେଇଗଲା ପରେ ଯେଉଁ ଧାନ ପଡ଼େ ତାକୁ ସଂଗ୍ରହ କରିକି କିଛି ସାଧୁମାନେ ତାଙ୍କ ଜୀବନଯାପନ କରନ୍ତି। ଆଉ ଏ ଯେଉଁ କ'ଣ ହାଟ ବଜାରରେ ଏ ଯେଉଁ ଟ୍ରକ୍ରେ ଲୋଡ୍ ଅନଲୋଡ୍ ହାଟ ବସୁଛି, ଲୋକମାନେ ପଳାଉଛନ୍ତି, ସେଠି ଯେଉଁ ଶସ୍ୟ ପଡ଼ିକି ସବୁ ତଳେ ରହୁଛି ସେଥିରୁ କିଛି ଚଳନ୍ତି, ତାହେଲେ ମୁଁ ସେୟା କରିବି। ମୋର କ'ଣ ଆବଶ୍ୟକ ରହିଛି ଯେ ମୁଁ ଏତେ ଝମେଳା ଭିତରେ ପଶିବି, କାରଣ ଇନ୍ଦ୍ରିୟମାନଙ୍କର ସ୍ୱଭାବ ହେଲା ପଶୁବୃତ୍ତି, ପଶୁ ଭଳିଆ ତାଙ୍କର ବୃତ୍ତି, ମୋର ସ୍ୱଧର୍ମ ଆପଣ କହୁଛନ୍ତି କ୍ଷେତ୍ରୀୟ ଭାବରେ ଯୁଦ୍ଧ କରିବା, ଯୁଦ୍ଧ କଲେ ରାଗଦ୍ୱେଷ ଆସିବ, ତେଣୁ ମୁଁ ସେଇଟା ନ କରିକି ଯେଉଁ ଧର୍ମଟା ପାଳନ କଲେ ତାର ଗ୍ୟାରେଣ୍ଟି ନାହିଁ ଦୋଷ ଅଛି, ତାହେଲେ ସେଟା କାହିଁ କରିବାକୁ ଯିବି, ସେଟା ଛାଡ଼ିଦେବି, ସ୍ୱଧର୍ମ ହେଲେ ଅସୁବିଧା କ'ଣ ଅଛି। ସେଠି ଭଗବାନ ଏ ଶ୍ଳୋକଟି କହିଲେ, ଶ୍ରେୟାନ ସ୍ୱଧର୍ମ ବିଗୁଣ ପରଧର୍ମ ସୁନିଶ୍ଚିତ ସ୍ୱଧର୍ମ ନିଧନମ ଶ୍ରେୟ ପରଧର୍ମ ଭୟାବହ। ଅନ୍ୟର ଧର୍ମ ବା କର୍ମ ଆଚରଣ କରିବା ଅପେକ୍ଷା ନିଜର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ କର୍ମ ବା ଧର୍ମ ଯେତେ ଦୋଷଯୁକ୍ତ ହେଲେ ସୁଦ୍ଧା ତାହାକୁ ହିଁ ଆଚରଣ କରିବା ଉଚିତ। ଅନ୍ୟ ଧର୍ମ ବା ଅନ୍ୟ ନିମିତ୍ତ ଉଦ୍ଦିଷ୍ଟ କର୍ତ୍ତବ୍ୟ ଆଚରଣ କରିବା ଅପେକ୍ଷା ନିଜର କର୍ତ୍ତବ୍ୟ କର୍ମରେ ସ୍ଥିର ରହି ମୃତ୍ୟୁବରଣ କରିବା ବରଂ ଭଲ, କାରଣ ଅନ୍ୟ ନିମିତ୍ତ ନିର୍ଦ୍ଦିଷ୍ଟ କର୍ମ ବା ଧର୍ମ ଅନୁସରଣ କରିବା ଭୟାବହ ଅଟେ। ସେମିତି ଏଟା କର୍ମ ଉପରେ କୁହାଯାଉଛି, ଅଧିକାର ଉପରେ ସେମିତି ବି କୁହାଯାଉଛି। ଅଧିକାର ଯିଏ କର୍ମାଧିକାରଟା କର୍ମାଧିକାରୀ ସ୍ତର ରହିବ, ବିଧି ବିଧି ଯିଏ ବିଧିଭକ୍ତି ରହିଛି ସେ ବିଧିଭକ୍ତି ସ୍ତର ରହିବ, ସେକେ ମୁଁ ରାଗମଗା କରିବି କଲେ ତୁମ ହଇରାଣ ପଡ଼ିବ, ସେଟା ସମୁଦ୍ର ଲାଗିବ, ଏସବୁ ଯେଉଁ ତିନିଟା ତୁମେ ଲଗେଇବ ସେଥିରେ ଲାଗିପାରିବ, ସେଟା କ୍ଷେତ୍ର ବ୍ରାହ୍ମଣ ବୈଶ୍ୟ ଶୂଦ୍ର ତାଙ୍କର ପୂର୍ଣ୍ଣାଶ୍ରମ ଧର୍ମ ଲାଗିବ, ଆଶ୍ରମ ଧର୍ମ ବି ଲାଗିବ, ତୁମର ଯେଉଁ ଅଧିକାର ତୁମେ ସେ ଅଧିକାର ରୁହ, ଆଉ ଉପର ଅଧିକାର ତୁମେ ଯିବା ପାଇଁ ଚେଷ୍ଟା କଲେ ହବନି, ଯେମିତି ଆଜି ଆମର ବଂଶୀରାସ ବାଜୀ ମହାରାଜଙ୍କର ଆତିର ଅତିଥି ସିଏ ତାଙ୍କର ସ୍ନାନ କରନ୍ତି ନା, ସ୍ନାନ ନା ତିଳକ ନା କିଛି ନା, ଦାଢ଼ି କାଟନ୍ତି, ତାଙ୍କୁ ଦେଖିଲେ ଭୟ ଲାଗିବ, ସେ କିଛି କାହାକୁ କୁହନ୍ତିନି, ଖାଲି କୌପୁନି ଖଣ୍ଡେ ପିନ୍ଧିବେ, ତୁମେ ତାଙ୍କୁ ତୁମକୁ କହିବ ମୁଁ ସେମିତି ହେବି, ସେ ତାଙ୍କୁ ଯଦି କିଏ ପ୍ରଶ୍ନ ପଚାରିବ ତାଙ୍କୁ କିଏ ପ୍ରଶ୍ନ ପଚାରିବେ ବାବା ଏଟା କ'ଣ ହେଲା, ସେମାନେ କିଛି କହିବେନି, ଆଉ ଯଦି କିଏ ପଚାରିବେ ତାଙ୍କୁ ରାଗିଗଲେ ହାରମଜାଦା ଖାଲି କହିବେ, ହାରମଜାଦା ବାବାଜୀଟା ସେ ପଚାରୁଛି ତୁମେ କିଛି କହିଲେ ତ ହାରମଜାଦା ତାକୁ କହିଲେ, ସେ ଆଉ କିଏ ପଚାରିବେ, ଆଉ ଯଦି କିଏ ସାଧୁ ଆସିକି କିଛି ପଚାରିଲା ସେ ଯାହା କହିବେ ଠାକୁରଙ୍କୁ କହିବେ, ଉତ୍ତର କିଛି ତାଙ୍କର ଠିକ ନାହିଁ, ତୁମେ ପଚାରିବେ ସେ କହିବେ ଠାକୁରଙ୍କୁ, ତାଙ୍କୁ ଯଦି କହିବେ କିଏ ଭଗବାନ କଥା କୁହ, କିଏ ସାଧୁ ଯଦି କହିବେ ଭଗବାନ କଥା କୁହ, ଗୀତା କହୁଥିବେ ପୁଣି କହିବେ ଚୈତନ୍ୟ ଦେବ ତ କହିବେ, ଚୈତନ୍ୟ ଦେବ ତ କହୁଥିବେ ପୁଣି ଛାଡ଼ିଦେବେ ତାକୁ ଭାଗବତ କହିବେ, ତୁମେ କହିବେ ମୁଁ ମୋର ସେମିତି ହେବି, ମୁଁ ମୋର ଆଉ ଯାହା କଥାବାର୍ତ୍ତା କରିବେ ଠାକୁର ସାଙ୍ଗରେ, ଦିନମାନ ତାଙ୍କର ରୋଷେଇବାସ କିଛି ନିୟମ ନାହିଁ, ଠାକୁରଙ୍କୁ ସ୍ନାନ କିଛି ନାହିଁ, ଗୋଟେ କପଡ଼ା ଖଣ୍ଡ କରିଦେଇଥିବେ, ଆଉ ଯୁଆଡ଼େ ଯିବେ ଗୋପାଳ ତାଙ୍କର ଗୋପାଳଙ୍କ ସାଙ୍ଗେ କଥାବାର୍ତ୍ତା କରନ୍ତି, ଗୋପାଳଙ୍କୁ ଡାଣ ହାତରେ ନେବେ, ଗୋର ନିତାଇ ଅଛନ୍ତି, ରାଧା କୃଷ୍ଣ ଅଛନ୍ତି, ଗୋପାଳ ସେ ଧରିବେ ଗୋପାଳକୁ, ତାଙ୍କ ସେବକ ଧରିବେ ସେ ଗୋପୀନାଥ କ'ଣ ଗୋର ନିତାଏ ରାଧା ଗୋବିନ୍ଦଙ୍କୁ, ବାସ କପଡ଼ାରେ ଗୋଡ଼େଇକି କହିତ ଝୁଲଝୁଲି ରାଧାର, ସେ ଟ୍ରେନ୍ରେ ଯିବେ ବସ୍ରେ ଯିବେ ଯୁଆଡ଼େ ବସ୍ରେ ଯାଆନ୍ତି ଟ୍ରେନ୍ରେ ଯାଆନ୍ତି, ଚାଲିକି ଯିବେ ଯେତେବେଳେ ଯିବେ ସେ ତାଙ୍କ ଗୋପାଳ ସାଙ୍ଗେ କଥା ହେବେ, ଖାଇବାର କିଛି ନିୟମ ନାହିଁ, ଭୋଗ ଲଗାଇବାର କିଛି ନିୟମ ନାହିଁ, ଭୋଗ ଲଗାଇବେ ଘଣ୍ଟି ବଜେଇବା ଧୂପ କିଏ ଫୁଲଟି ଆଣି ଦେଇଦେବେ, କେତେ କେଉଁ ରୋଷେଇ ହେଲା ଭୋଗ ଲଗେଇବେ, କେତେବେଳେ ଇଚ୍ଛା ହେଲା ଭୋଗ ଲଗେଇବେ, କେତେବେଳେ ଇଚ୍ଛା ନହେଲା ଭୋଗ ନ ଲଗେଇବେ, ତୁମକୁ ମୁଁ ମୋର ସେଇଟା କରିବି, ଏସବୁ ଆଜିକାଲି ଏହା ହେଉଛି ନା, ଯେଉଁ ପଢି ପକେଇବେ ପଢି ପକେଇଲା ପରେ ମୁଁ ଏଇଟା ଏତେ କରିଥିଲ ମୁଁ ଏଇଟା କରିପକେଇବି, ତୁ କରିପାରୁ ତୋର ତୋ ଅଧିକାରଟା କ'ଣ ଦେଖିବୁ ନା, ନାଇଁ ତୋ ଅଧିକାରଟା ନୁହେଁ, ଏଠି ଧର୍ମ ସେଠି ଅଧିକାର, ଭକ୍ତିର ଅଧିକାରଟା, ଅଧିକାର ନଥିଲେ ତୁମେ କରିପାରିବନି, ତାଙ୍କର କୌଣସି ବିଧି ନଥାଏ, ସେ କୌଣସି ଜିନିଷକୁ ତାଙ୍କର ତାଙ୍କର ତ ସେଭଳି ତାଙ୍କର ଆଚରଣ ସେମିତି ପରମଂଶ ଆଚରଣ ସବୁ ତାଙ୍କ ସବୁବେଳେ ସେମିତି ତାଙ୍କୁ ବୁଝିପାରିବେନି ତାଙ୍କର ଏମିତି ଆଚରଣ ଥିଲା, ତେଣୁ ମୁଁ ସେମିତି ଅବଧୂତ ହେଇଯିବ, ଅବଧୂତ ହେଇଯିବ ପାଗଳ ହେଇଯିବ, କାହା ସାଙ୍ଗ କଥା ହସା, ସେ କାହା ସାଙ୍ଗ କଥା ହସା କରିବେନି, ତା ଠାକୁର ସାଙ୍ଗ କଥା ହସା କରିବେ, ତୁ ଭୋଗ ଲାଗିଲେ ତୁମର କ'ଣ କରିବ, ତୁ ଖାଇବାଟା ବନ୍ଦ କର ନା ତା କାହିଁ, ତାପରେ ତମ ପରମଂଶ ତୁମର ଭୋଜନ ଚାଲିଛି ଆଉ ଆଉ ତୁମେ କଣ ତାଙ୍କୁ ଆଜ୍ଞା ଇମିଟେଟ୍ କରିବ, ତୁମେ ଭୋଜନ କରିବ, ତୁମର ଯୋଉ ଅଧିକାର ତୁମ ହିସାବରେ କାମ କରିବ, ମୁଁ ଏଇଟା କରିଦେବି ସେଇଟା କରିବ ପାରିବନି, ତାଙ୍କୁ ବୁଝିପାରିବେନି, ତାଙ୍କର ଏମିତି ଆଚରଣ କରୁଥିଲେ ଯିବେ। ତାଙ୍କର ସବୁଠୁ ପ୍ରିୟ ଭୋଜନ ହେଲା ନିତାଇ ପଦ କମଳ କୋଟିଚନ୍ଦ, ସେ ଭୋଜନ ଗାଆନ୍ତି। ହାତୀ ଆସିବ, ହାତୀକି ଦେଖିଦେବେ ଭୋଜନ ଗାଇଦେବେ, ସେ ସମ୍ବନ୍ଧ ନାଇଁ ଯା ବୃଥା ଜନ୍ମ ଗେଲ ତା, ସେଇ ପଶୁ ବଡ଼ ଦୁରାଚାର, ସେ କହିବେ ସେଇ ପଶୁ, ସେ କହିବେ ଏଇ ପଶୁ ବଡ଼ ଦୁରାଚାର। ସେଇ ପଶୁ ମାନେ କଣ, ହାତୀକି ଦେଖିକି କହିବା କଥା ସେଇ ପଶୁ କହିବେ ନା ଏଇ ପଶୁ, ସେ ହାତୀ ତାର ଭୋଜନ କଲାନି, ସେ ସେମିତି ହେଲା ମୁଁ ବି ଭୋଜନ କରୁନି ମୋର ବି, ମୁଁ ସେଇଠୁ ପଶୁ ତା ପାଖରେ ଯେତିକି କଣ ବାବା ଏମିତି କଣ ପଦକ ଗାଇଲେ ଅଲଗା ସମୟରେ ଗାଇବେ, ସେଇ ପଶୁ ହାତୀକି ଦେଇ କହୁଛନ୍ତି ଏଇ ପଶୁ, ତା କେହି ବୁଝିପାରିବେ, ସେ କିଛି କରିବେନି। ବସ ଲୋକ ଦେଖିଲା, ଲୋକ ଆଇଲେ ସେ ମିଛରେ ଗୋଟେ ଏଡ଼େ ବଡ଼ ପିଙ୍ଗାଟା ବାହାର କରିବେ ହାତରେ ଯୋଉ ସବୁ ପିଙ୍ଗା ଲଗେଇବେ, ଆଉ ଲୋକ ଆଉ କେହି ଆସିବେନି, ତୁମେ କହିବ ମୋର ସେମିତି ହେବେ। ଇଏ ଅଧା ଯୋଉ ହଇରାଣ ହଉଛନ୍ତି, ଇଏ ସବୁ ଏଇ ପଢି ପକାଉଛନ୍ତି, ଏଟା ପଢି ପକେଇଲେ ସେଟା ପଢି ପକେଇଲେ ଆମେ ଏଟା କରି ପକେଇବା, ତୁମେ ଯେତେ କିଛି କରିପାରିବନି, ତୁମର ଏଇଟା କିଛି କାମ ଦେବନି, ତୁମ ଅଧିକାରଟା ଯେତିକି ସେତିକି ତୁମେ ବାଟେ ଯିବ, ତୁମେ କର୍ମାଧିକାରୀ କର୍ମ କର, ନିଷ୍କାମ କର୍ମ କର, ତୁମେ ଭକ୍ତି ଅଧିକାରୀ ବୋଲେ ମୁଁ ଏଟା କରିଦେବି ସେଟା କରିଦେବି, ତୁମେ ଲକ୍ଷ ଲକ୍ଷ ପରିକ୍ରମା ତୁମ ଗୋଡ଼ ଘୋରିଗଲେ ବି କିଛି ହବ, ତୁମେ ମହିମା ସେଟା ତୁମେ କହିବ ଏଠି ଏଇ ମହିମା ଅଛି, ସେଠି ସେଇ ମହିମା ଅଛି, ତୁମର ସେଠି ଯଦି ମହିମା ଅଛି ଭକ୍ତିରେ ବି ସେମିତି ବିଧି ଭକ୍ତିରେ ବି ମହିମା ଅଛି। ମହିମା କାହା ପାଇଁ କାର୍ଯ୍ୟ କରେ, ମହିମାଟା କାହା ପାଇଁ କାର୍ଯ୍ୟ କରେ, ଯାହାର ଅଧିକାରଟା ଅଛି ତା କତିରେ ସେ ମହିମାଟା କାର୍ଯ୍ୟ କରେ, ତୁମେ ତ ଚିତ୍ତ ଶୁଦ୍ଧିଟା ନାହିଁ ଆଉ ତୁମେ ଯେତେ ଯାହା କଲେ କଣଟା ହବ। ତୁମେ ଆଚାର୍ଯ୍ୟଙ୍କର ନିୟମଟାକୁ ବହୁତ ସୂତ୍ରରେ ବୁଝିବାକୁ ପଡିବ, ସେ କାହିଁ ସବୁ ଏ ଜିନିଷ କହୁଛନ୍ତି, କଣ କରନ୍ତି, ଯୁଆଡ଼େ ଭ୍ରମଣ କରନ୍ତି, ସେ ବାବାଙ୍କର ସବୁ ଆଚରଣ ସେଇଭଳିଆ, ନା ଗଛ ମୂଳରେ ରହିବେ, ଠାକୁର ଧରି ଗଛ ମୂଳରେ ରହିବେ, ଶୋଇବେନି ଶୋଇବେନି ରାତି ରାତି ମାନେ, ନା ଠାକୁର ଠାକୁର ତାଙ୍କ ସିଂହାସନ ନାହିଁ କି ଶୟନ ନାହିଁ, ଠାକୁର ସେମିତି ଠିଆ ହେଇଥିବେ, ଆଉ କପଡ଼ା ସେ ଅପରିଷ୍କାର କପଡ଼ା ସେ ଏଖଣ ଗୋଡ଼େଇ ଦେଇଥିବେ, ସେ ଏଖଣ ଗୋଡ଼େଇ ଦେବେ, ପୁଣି ରାତି ହେଲା ଯଦି ଶୀତ ଦିନ ହବ ରାତି ହବ ରାଧାକୃଷ୍ଣ ଟିକେ ଢାଙ୍କି ଦିଅନ୍ତି ଶୋଇଲା, ରାତିରେ ଠାକୁର ପାଖରେ ଶୟନ ନାହିଁ, ତ କଥା ହେବେ ତାଙ୍କ ସାଙ୍ଗରେ, ଖାଲି କଥା ହେବେ କି ବିଗ୍ରହ ସାଙ୍ଗରେ କ'ଣ କଥା, ପ୍ରଶ୍ନ ପଚାରିଲେ ତାଙ୍କ ସାଙ୍ଗରେ କଥା ହେବେ, ପ୍ରବଚନ ଭୋଜନ କିଛି ନାହିଁ, ଯିଏ ପ୍ରବଚନ କହିବେ ସେ ଗୀତର ଅଧେ ଭାଗବତର ଅଧେ ଯତୀନ୍ଦ୍ର ଅଧେ ଏମିତି ପ୍ରବଚନ ଦେବେ, ସେ ଲୋକ ତାର ଉଠିକି ପଳେଇଲା, ଦୁଇପଦ ଶୁଣିକି କହିବେ ବାୟା ବାବା ପଳା, ଆଉ ତୁମେ କ'ଣ ସେମିତି ହେଇପାରିବ, ତୁମର ସବୁ ବୁଦ୍ଧି କାମ କରିବ, ତୁମେ ଭଜନ ଭଜନ କାମ କରିବ, ଭୋକ ହେଲା ବେଳକୁ ତ ମୁଣ୍ଡ ଫୁଣ୍ଡ ଗୋଲ ହେଇଯିବେ, ପ୍ରାୟ ଆଉ କାମ କରିଦେବନି, ସବୁ ସବୁ ଧର୍ମ ଚାଲିଯିବ, ନାଇଁ ସେ ଅଧିକାର ଗୁଡ଼ିକ ସବୁ ସବୁଆଡ଼େ ଲାଗୁଛି। ଏଇ ଅର୍ଜୁନ ତୁମେ କ୍ଷେତ୍ରରେ ତୁମେ ଯୁଦ୍ଧ କରିବ, ତୁମେ ତାଙ୍କୁ ଅନୁସରଣ କରନି, ତୁମେ ତୁମେ ତାଙ୍କୁ ଅନୁସରଣ କରି କିଛି ପାରିବନି, ସେ ତାଙ୍କର ତ ଅଦ୍ଭୁତ ଚରିତ୍ର, ସେ ଆସିଥିଲେ ପୁରୀ, କିଏ ପୁରୀରେ ଆସିବେ, ସେ କହିବେ ତାଙ୍କୁ ଡେରା ପକେଇଲେ କେଉଁଠି, ସେ ଆମର ସମୁଦ୍ର କୂଳରେ, ସମୁଦ୍ର କୂଳରେ ତାଙ୍କର ଗୋପାଳ, ତାଙ୍କ ବେଶୀ କଥା ହୁଅନ୍ତି ଗୋପାଳଙ୍କ ସାଙ୍ଗେ, ଇଏ ରାଧାକୃଷ୍ଣ ଗୌର ନିଜେ ତାଙ୍କର ହେଲେ ଆମର ମାଧୁର୍ଯ୍ୟ ରସ, ସେ ଗୋପାଳଙ୍କ କେଉଁ ରସରେ ଭାର ଭଲ ପାଇବ କିଏ ଜାଣିଛି, ଅଶ୍ଚର୍ଯ୍ୟ ରସ କେଉଁ ରସରେ ତାଙ୍କୁ ମଣି, ତୁମେ ସେ କାହାକୁ କହିବେ ନା କ'ଣ, ସେ ଗୋପାଳଙ୍କୁ ଖାଲି ଯେତେ ଦିନ ରହିଲେ ଖାଲି ଗୋପାଳଙ୍କୁ କହିବେ, ତୁ ସମୁଦ୍ର ଗାଧେଇବୁ, ସମୁଦ୍ର ସ୍ନାନ କରିବୁ, କି ସ୍ନାନ କରିନି କରୁ ନା, ମାନେ ସେ ଠାକୁରଙ୍କ ସାଙ୍ଗରେ କଥା ହେବେ, ଠାକୁର ଯାହା କହିବେ ସେ କାହାକୁ କହିବେ, ସେ ଠାକୁର ସାଙ୍ଗେ କଥା ହେବେ, ଠାକୁର କଥାବାର୍ତ୍ତା କରନ୍ତି, ଠାକୁର ଯାହା କହିବେ ସେ କାହାକୁ କହିବେ, ତାଙ୍କ ସେବକ ହିଁ ଜାଣିବେ, ଆଉ ତା ସେବକୁ ମନା କରିବେ, ଦେଖ ଆମେ ମୋ ପ୍ରସାଦ ଯଦି ଖାଇ ତୁ ମରିବୁ, ମୋ ଉଚ୍ଚିଷ୍ଟ ଖାଇବୁ ନେବେ, ସେବକ କ'ଣ କରିବେ, ତାଙ୍କ ଭକ୍ତିଜାନ ଠାକୁର ପ୍ରଭୁପାଦଜୀ ମହାରାଜ କହିଥିଲେ ତାଙ୍କ ଉଚ୍ଚିଷ୍ଟକୁ ଯୋଉଠୁ ବାବା ଯାଉଛନ୍ତି ତାଙ୍କ ଉଚ୍ଚିଷ୍ଟ ତାଙ୍କ ଖାଇବେ ଠିକ ନାହିଁ, କେତେବେଳେ ଖିଚୁଡ଼ି ଖାଇବେ, କେତେବେଳେ ଚୁଡ଼ା ଦୁଇଟା ଖାଇବେ, କେତେବେଳେ ନ ଖାଇବେ ନାହିଁ, ବସିଯିବେ ଦୁଇ ଦିନ ଖାଇବେ, ସେ ଗୋପାଳ ଧରିଥିବେ ତା ନା ଭୋଗ ଲଗେଇବେ ନା ଖାଇବେ ନା କିଛି ନାହିଁ, କଥା ହଉଥିବେ କଥା ହଉଥିବେ କଥା ହଉଥିବେ, ଆଉ ଭକ୍ତିଜାନ ଠାକୁର ପ୍ରଭୁପାଦଜୀ ମହାରାଜ କୁହନ୍ତି ତାଙ୍କୁ ସେ ଯେତେବେଳେ ଛାଡ଼ନ୍ତି ତାଙ୍କୁ ସବୁ ତାଙ୍କ ସେବକମାନଙ୍କୁ ଯାଉ ତାଙ୍କ ସାଙ୍ଗରେ ତାଙ୍କ ପ୍ରସାଦଟାକୁ ତୁମେ ଯେତେବେଳେ କିଛି ଖାଉଥିବେ ଛାଡ଼ି ଦେଉଥିବେ, ତୁମେ ତାଙ୍କୁ ସାଙ୍ଗେ ସାଙ୍ଗେ ଦେଉଛୁ ନବଦୀପ ମାୟାପୁର ଆମର ସରି ବୃନ୍ଦାବନ ଯୋଉଠୁ ଭକ୍ତମାନେ ତାଙ୍କୁ ଟିକେ ପଠାଉ ଟିକେ ପାଆନ୍ତି ତାଙ୍କ ପ୍ରସାଦ, ତେଣୁ ଇଶ୍ ପରମଂଶଙ୍କର ଆଚରଣ। ଆଉ ତୁମେ କହିବ ମୁଁ ସେମିତି କରିବି, ମୁଁ ସେମିତି ଭୋଜନ କରିବି, ମୁଁ ଏମିତି ଖାଇବିନି ପିଇବିନି, ଆଉ ରୋଗା ମଗା ହେଇକି କୁଆଡ଼େ ତ ବାୟା ହେଇକି ଅଧା ବାୟା ହେଇକି ପଳେଇବ, ଅଧା ବାୟା ହବ, ବାୟା ତ ପୁରା ହବନି, ହରେ କୃଷ୍ଣ କରୁଛ, କୃଷ୍ଣ କ'ଣ ପୁରା ବାୟା କରି ଅଧା ବାୟା, ଅଧା ବାୟା ମାନେ ସଂସାର ଭାବୁନି କି ଭାବୁଛି ମଠକୁ ହବ, ଅଧା ବାୟା ବେଶୀ ନା ବେଶୀ ହଉଛନ୍ତି କି ମଠରେ ଅଧା ବାୟା ବେଶୀ ହେଇଯାନ୍ତି, ଅଧା ବାୟା କ'ଣ ମାନେ ହୁଅନ୍ତି ଏଇଗୁଡ଼ା ଅଧିକାରଟା ବୁଝିବେନି, ଆଚାର୍ଯ୍ୟଙ୍କ ଉପରେ ବିଶ୍ୱାସ ନାହିଁ, ସେ ଗୋଟେ କ'ଣ ପଢ଼ିଦେବ କ'ଣ କରିଦେବ ମୁଁ ସେଇଟା କରିବି ମୋର ଭକ୍ତି ହେଇଯିବ, ଆଉ ଏଇଟା ହବନି ବାପା, ଏମିତି ହୁଏନି। ଯିଏ ଯୁଗାଚାର୍ଯ୍ୟ ଯିଏ ଆସୁଛନ୍ତି, ତୁମେ ମିନିମମ୍ ସାଧନଟାକୁ ଦେଖ, ତୁମ ମିନିମମ୍ ସାଧନଟା ଯଦି ଠିକ୍ ହେଉଛି ତାପରେ ତୁମେ ମ୍ୟାକ୍ସିମମ୍ କଥା ଚିନ୍ତା କର। 100 ଟଙ୍କା ରୋଜଗାର କରିପାରୁନ, ତୁମେ ଫାଉଣ୍ଡେସନ ପକେଇବ 10 ଲକ୍ଷ ଟଙ୍କାର, ଇଟା ଆଣିବି ମୁଁ ଇଟା ଆଣିବି ଧାର କରିକି ଇଟା ଆଣି ଆସିବି, ଯେ 100 ଟଙ୍କା ରୋଜଗାର କରୁଛୁ 10 ଲକ୍ଷ ଟଙ୍କାର ଫାଉଣ୍ଡେସନ କ'ଣ ପକେଇବୁ? ତୁମେ ଆଗେ ମିନିମମ୍ ବିଧିଟାକୁ ଦେଖ ପାଳନ କରୁଛୁ କି ନାହିଁ, ତୁମର ଗୋଟେ ବିଧି ପାଳନ କରିବା ବେଳେ କେତିକି ତୁମକୁ ଭଲ ଲାଗୁଛି, ମଙ୍ଗଳାରତୀ ଉଠିବାକୁ ତୁମକୁ କେତେ ଭଲ ଲାଗୁଛି, ଜପ କରିବାକୁ କେତେ ଭଲ ଲାଗୁଛି, ସେବା କରିବାକୁ କେତେ ଭଲ ଲାଗୁଛି, ଏଇଟା ତୁମେ ଟେଷ୍ଟ କରୁନା। ଆଉ ଉପର କଥା ଗୁଡ଼ା କାହିଁ ଚିନ୍ତା କରୁଛୁ? ସେଟା ତ ଆସକ୍ତି କଥା, ରାଗମୁଖ ଭକ୍ତି ମାନେ ଗୋଟେ ସ୍ପଣ୍ଟାନିୟସ ପ୍ରବୋଧ, ତୁମର ସ୍ୱାଭାବିକ ଆସକ୍ତି ଆସିବ, ଏଠୁ ମିନିମମ୍ ସାଧନ ପ୍ରତି ତୁମର ଆସକ୍ତି ଆସୁ, ଏଟା ଅଧିକାର ଯେମିତି ଜିନିଷଟା ସେଠି ସେଇ ଧର୍ମରେ ବର୍ଣ୍ଣରେ କ'ଣ ଲାଗିବ ସ୍ୱଧର୍ମ। ଏଠି ସେ ସେ କଥା କହିଲେ, ଯସ୍ୟ ବର୍ଣ୍ଣସ୍ୟ ଆଶ୍ରମସ୍ୟ ଚ ଯୋ ଧର୍ମମ୍ ବେଦନ ବିହିତ ସଚ ବିଗୁଣ କିଞ୍ଚିତ ଅଙ୍ଗ ବିକଳ ଅପି, ଏଠି ଲେଖିଛନ୍ତି ନା ବିଗୁଣ, ବିଗୁଣ ମାନେ କ'ଣ ଦୋଷଯୁକ୍ତ ହେଲେ ସୁଦ୍ଧା ଅଙ୍ଗ ବୈକଲ୍ୟ, ସେ କ୍ଷତ୍ରିୟ ସେଠି କିଛି ଦୋଷ ଅଛି କିନ୍ତୁ ତାର ଧର୍ମ ହେଲା କ'ଣ ଯୁଦ୍ଧ କରିବା, ସେ କରିବ, ବେଦ କହିଛନ୍ତି ତୁମକୁ ଦୋଷ ଅଛି ମୁଁ ଏଇଟା କରିବିନି ନା ଏଟା କରିବାକୁ ପଡ଼ିବ। ସର୍ବାଙ୍ଗ ଉପସଂହରଣ ଚରିତାଦ ଅପି ପର ଧର୍ମାତ୍ ଶ୍ରେୟାନ, ତୁମେ ଯଦି ଗୋଟେ ଦୋଷ ଶୂନ୍ୟ ତୁମେ କହିବ ନା, ଯେମିତି ଅର୍ଜୁନ କହୁଛନ୍ତି ମୁଁ ଯୁଦ୍ଧ କଲେ ମୋର ରାଗଦୋଷ ଆସିବ, ଅହିଂସା ଧର୍ମ ଆଚରଣ କଲେ ଯୁଦ୍ଧ ନ କଲେ ମୋର ଆଉ ରାଗଦୋଷ ଇନ୍ଦ୍ର ଆସିବାର ନାହିଁ, ସେଇଟା ତୁମ ପାଇଁ ସୁରକ୍ଷା ନୁହେଁ। କାହିଁକି ନୁହେଁ ତା କାରଣ ବୁଝାଉଛନ୍ତି, ଯଥା ବ୍ରାହ୍ମଣସ୍ୟ ଅହିଂସାଦି ସ୍ୱଧର୍ମମ୍ କ୍ଷତ୍ରିୟସ୍ୟ ଯୁଦ୍ଧାଦି, ବ୍ରାହ୍ମଣର ସ୍ୱଧର୍ମ ହେଲା ଅହିଂସା, କ୍ଷତ୍ରିୟର ଧର୍ମ ହେଲା ଯୁଦ୍ଧ ହିଂସା, ପ୍ରଭୁପାଦ ସେଇଟା କ'ଣ ଲେକ୍ଚରରେ କହୁଛନ୍ତି, ଭଗବାନ ଜଗତରେ ସମସ୍ତେ ଅହିଂସା ଅହିଂସା ପ୍ରଭୁପାଦ କହୁଛନ୍ତି, ଗୀତାରେ କୃଷ୍ଣ ହିଂସା ଶିଖେଇଛନ୍ତି ଅର୍ଜୁନ, କେଉଁଠି କେଉଁ କଥା ଭଗବାନ କାମ ଶିଖୁଛନ୍ତି, ତୁମର ଏଠି ମୁଣ୍ଡ ପୁରେଇ ପାରିବନି, ଅହିଂସା ପରମ ଧର୍ମ ସମସ୍ତେ କୁହନ୍ତି, ଯେମିତି କାନ୍ଦିଛି ଅହିଂସା ପରମ ଧର୍ମ କହୁଥିଲେ କିନ୍ତୁ ଗୀତାରେ ପ୍ରିଚିଂ କହୁଥିଲେ, କିନ୍ତୁ ଯାହା ପ୍ରିଚିଂ କହୁଥିଲେ ଗୀତା ହଉଛି ହିଂସା, ଗୀତା ବୁଝିବା ଦରକାର ଆଗେ, ପ୍ରଥମେ ଆମର ଯିଏ ଆସିନି କୁହନ୍ତୁ ଗୀତା ପଢ, କାରଣ ଗୀତା ଯିଏ ପଢିନି ଏ ଆଜିକାଲି ବହୁତ ଅସୁବିଧା ଏଥିପାଇଁ, ଗୀତାର ଫାଉଣ୍ଡେସନ ସେମାନେ ଜାଣନ୍ତିନି, ନିଷ୍କାମ କର ବିଶେଷ କରି ନିଷ୍କାମ ଜିନିଷ ଜାଣନ୍ତିନି, ସେଥିପାଇଁ ସେ ଯେତେ ପ୍ରକାର ଚେଷ୍ଟା କରି ଫେଲ ହେଇଛି, ମୋର ଭକ୍ତି ହଉନି ଏଟା ହଉନି ସେଟା ହଉନି, ଏଠି ତୁମେ ତ ନିଷ୍କାମ ହେଇପାରୁନ, ତୁମେ ଏଇ ସ୍ଟେଜ୍ ଗୁଡ଼ା ଯେତେ ଆଲୋଚନା ଚାଲିଛି ତୁମେ ଏଥିରେ ଫେଲ ହେଇଛ, ଇନିସିଏଟେଡ଼ ହୁଅ ଯାହା ହୁଏ ଏଥିରେ କ'ଣ ଅଛି, ଗୋଟେ କାମନା ଗୋଟେ ଅନାସକ୍ତ ସ୍ଥିତିକି ଆସିପାରୁନା, ଆଉ ଭଜନଟା କ'ଣ କରିବ। ସୁଧର୍ମସ୍ୟ ଯୁଦ୍ଧାଦି ନହି ଧର୍ମ ବେଦାଦି ଅତିରିକ୍ତ ପ୍ରମାଣେନ ଗମ୍ୟତେ, କୌଣସି ଧର୍ମଟା ବେଦ ଅତିରିକ୍ତ ତୁମେ ଗଣନା କରିପାରିବ ନାହିଁ, ବେଦଟା କୁହାଯାଇ ମାନେ ଧର୍ମ, ଚକ୍ଷୁ ଇନ୍ଦ୍ରିୟଣ ରୂପମ ଯଥା ହି ଜମିନେ 14 ଲକ୍ଷଣ ଧର୍ମ ଇତି, ଚକ୍ଷୁ ଦ୍ୱାରା ତୁମେ ଇନ୍ଦ୍ରିୟ ଦେଖିବ ନା, ଚକ୍ଷୁ ଇନ୍ଦ୍ରିୟ ଦ୍ୱାରା ତୁମେ ଜିନିଷ ଦେଖିବ ନା ପାଟି ଦ୍ୱାରା ଦେଖିବ, ଚକ୍ଷୁର ଧର୍ମ ହେଲା ସେ ଦେଖିବା, କାନର ଧର୍ମ ଦେଖିବ ନୁହେଁ, ସେଭଳି ବେଦ ଯାହା କହୁଛନ୍ତି ତୁମେ ସେଇ ହିସାବରେ ଚାଲିବ, ତୁ ମନକୁ ମନ ଅଲଗା କାମ କରନି, ସେ ନିଆଟାକୁ ଦଉଛନ୍ତି। ତତ୍ର ହେତୁ ସ୍ୱଧର୍ମେ ନିଧନମ ମରଣାତ୍ ଅପି ଶ୍ରେୟମ ପ୍ରତ୍ୟବାୟ ଅଭାବାତ୍, ସ୍ୱଧର୍ମରେ ମରଣଟା ଭଲ, ଏଥିରେ ପାପ ହବ ନାହିଁ, ଜଣେ କହିବ ମୁଁ ସ୍ୱଧର୍ମ ଆଚରଣ କରୁ ଯଦି କମ୍ପ୍ଲିଟ୍ ନ କରିପାରିଲି ମୋର କ'ଣ ଅସୁବିଧା ହବ, ସେଠି ସେ କହୁଛନ୍ତି ପରଜନ୍ମ ଏଠି କହି ଲେଖିଲେ ପରଜନ୍ମ ନେଇ ଧର୍ମ ଆଚରଣ ସମ୍ଭବ ଚେଷ୍ଟା ସାଧକ ଇତ୍ୟାର୍ଥ, ଏ ଜନ୍ମରେ ତୁମେ ଯଦି ମରିଗଲ କମ୍ପ୍ଲିଟ୍ କରିପାରିଲ ନାହିଁ ପରଜନ୍ମରେ ହଁ ଆମର ସେଇଟା ଗୀତାରେ ନାହିଁ ନା ଭଗବାନ କହି ଯୋଗଭ୍ରଷ୍ଟ ହେଇଗଲା, ତୁମେ କହୁଛ ମୁଁ ଜଲ୍ଦି ଜଲ୍ଦି ଯୋଗଟାକୁ କମ୍ପ୍ଲିଟ୍ କରିଦେବି, ମୁଁ ଗୋଟେ ପଳେଇବି ଗୋଟେ ଭଜନ କରିଦେବି ନିଜନ, ଆରେ ତୋର ଭାଇ ଅଧିକାରଟା ନାହିଁ ତୁମେ ସେଠି ଗଲେ କ'ଣଟା, ଯଦି ସେଇଟା ନ କରିପାରିଲୁ ଫଳଟା ନେଇଗଲୁ ଗଲା, ସେଇଟା ତ ପାରିବୁନୁ, ବରଂ ଏଇଟା ଯଦି କରିଥିବୁ ଠିକ୍ ଭାବରେ ସେଟା ଏଥିରେ ବିଗୁଣ ରହିଲେ ବି ଦୋଷଯୁକ୍ତ ହେଲେ ବି ତୁମେ ଏଟାକୁ ଯେତିକି କରିଥିବ ସେତିକି ତୁମର ରହିଲା, ପରଧର୍ମଟା ସେଥିରେ ଭୟାବହ ଲଗେଇଲେ ତୁମ ଅଧିକାର ବିହୀନ ଯେଉଁ ଜିନିଷଟା କରିବ ଏଇଟା ଭୟାବହ ଜିନିଷ, ସେଥିରେ ତୁମେ ସକ୍ସେସ ପାଇବ ବୋଲି କିଛି ଗ୍ୟାରେଣ୍ଟି ପାଇବ ତ ନାହିଁ, ଆଉ ଗ୍ୟାରେଣ୍ଟି କ'ଣ, ଭୟାବହ ଲାଗିଦେଲ ଭଗବାନ, ତୁମର ଅଧିକାର ହିସାବରେ ତୁମେ ଆଚରଣ କର, ଭଗବାନଙ୍କର କହିବା କଥା। सुधने निधनम मरणात निधनम मरणात अपि श्रेयम प्रत्यवाय अभावात परजन्मनि धर्मा धर्माचरण संभवात चिष्ट साधकम इत्यर्थ। परधर्मस्तु भयावहो अनिष्टजनक, परधर्म होचि अनिष्टजनक, तं प्रत्यवाय विहितत्वेन प्रत्यवाय संभवात सेथिरे पाप होवार संभावना रहिचि। नच यदि अर्जुन प्रश्न करे आपण किमिति एटा कहुछन्ति सक्सेस हेइ पारे, मु अहिंसा हेकि मु सक्सेस हेइ पाइपे धर्म त्याग करना ना, ना, ना बड़ बड़ लोक भी धर्म त्याग कर सफलता पाइले पर निंदा आ कष्ट भोगी भाई सी भारी वेदांतिक तो सी छाड़ी सब प्रमाण देते सांग सांग उदाहरण दे च परशुराम विश्वामित्र च व्यभिचार कह सुधन निधरम स्वयं परधर्म भयाव दिजन जाक परधर्म को आचरण कर परशुराम से थिले कौन परशुराम थिले ब्राह्मण किंतु आचरण कले क्षत्रिय, विश्वामित्र थिले क्षत्रिय किंतु आचरण कले ब्राह्मण कहे तांकर तो सफल होती। अर्जुन प्रश्न पचारे मु कहली कौन असुविधा कहे ना बापा तयोस्तत्कुलोत्पन्नावी तच्च उरु महिमा तत्कर्मा दुयात समय उच्च कूल जन्म होते कि उरु कर्म अर्थ तेजस्वी पुरुष थे तुम्हें अनुसरण कर फास्ट पॉइंट एणु कह कहीं सी सक्सेस पाइला अरे सी गोटे पर्टिकुलर लोकटा सक्सेस पाए फिलोसफी जो प्रचार कर सब भूल से किए कौन प्रचार कर भूल भूल करदेवि तुम्हें प्रचार पर तुम ठीक नुह तुम्हें ठीक जो निर्जन भजन करवा उन्नत रस जेटा तुम्हें ठीक है तुम पब्लिक दिओनी कारण से लोकटा अनुसरण कर सक्सेस पाइपर ना कर्म अधिकार दिखा ना प्रोसेसटा भूल नुहे कि समस्त से जिनस को दबाटा ठीक ना कारण अधिकार तुम आगे निर्णय कर ना कि हम मत सब आख्या कर देखु जिते मुझे जिन गुरु वैष्णव दया सब देखु कारण तुम कृष्ण पर डिपेंड कर भगवान को प्रार्थना कर डिया मरा मरी किसी हमने जार जमी स्वभाव जमी जो अवस्था तुम अधिकार सब बड़े कार्य कर सब कार्य कर देखी के पिला सब थे सब देखी सब कौन कौन सब कर कौन भजन कर बुझे शिखिले मानवि जमी धर्म कथ अधिकार कथ सब धर जोर सोर धर तुम्हें केवे भी जो मिनिमम नियम दि जाए तुम से पालन कर सुस्थ हो तुम अधिकार कर से तो सुस्त कर पार ना से तुम रुचिया ना प्रीति ना हजार दोष चेत वृत्ति आधिया कथा कौन चिंता कर महान तेजस्वी थे किए किए विश्वामित्र परशुराम तथा से कहते तथापि विगान कष्ट कष्ट तय स्मर्जते बहुत निंदा आष्ट सहवाक पड़े विश्वामित्र क्या बहुत निंदा है परीक्षा कले बुना कथा सब परशुराम क्षेत्र गुड़ा मारिदेले बापा भी निंदा कले तीर्थ भ्रमण कर पठेले सब तीर्थ को गले से कथा से कौन नच परशुराम विश्वामित्र अच्छा गला तथापि विगान कष्टच प्रयोग स्मर्जते अतएव द्रोणादेय क्षेत्रीय धर्म असत्कृत विज्ञित अच्छा द्रोण कौन थिले द्रोण से ब्राह्मण किंतु से क्षेत्र कर्म कले निंदन बोले तम कहीं भल कम कले द्रोण जाड़े सी ब्राह्मण से क्षेत्र कर्म कर कौन है कहीं से क्षेत्र कर्म कहीं कले केवल दोष जो सीता बाबा जनक महाराज सा दोष है दोष जो मु पांड मान को अस्त्र व्याख्या देवी आ पांड मान को कह से जी गुरु दक्षिणा रूप जा बांधे हा जनक से सरी जनक मुख द्रुपद द्रौपदी पिता आज से द्रुपद राग बढ़ला सी तो क्षत्रिय सी कौ छाड़िया लोक ये दिजन सांग दिजन गुरुकूल पाठ पढ़ुले ये ब्राह्मण सी क्षत्रिय से ब्राह्मण मान भी सब अस्त्र विद्या मंत्र विद्या सब विद्या गुडा जानती क्षेत्र मान शिक्षा देवे प्रयोग शिक्षा देवे पाठ पढ़ु पाठ पढ़ला ଦିଜଣ ପଳେଇଛନ୍ତି, ଦିଜଣ ସାଙ୍ଗ ବି ଥିଲେ, ସାଙ୍ଗ ଥିଲା ବେଳେ ସେ କହିଥିଲା ଦ୍ରୌପଦୀ, କହିଲା ଦେଖ ମୁଁ ରାଜା ହେଲେ ମୋତେ ମନ୍ତ୍ରୀ କରି ରଖିବି। ସିଏ ଗଲା ବେଳେ କହିଥିଲା ଆଉ ଇଏ ତାଙ୍କର ପଳେଇ ଆସିଲେ, ପଳେଇ ଆସି ତାଙ୍କର ରହିଲେ। ତାଙ୍କର ପୁଅ ହେଲେ କିଏ ଅଶ୍ୱତ୍ଥମା, ଦୁନିଆ ତାଙ୍କ ପୁଅ ଅଶ୍ୱତ୍ଥମା ନୁହନ୍ତି, ଆଉ ଅଶ୍ୱତ୍ଥମା ସେ ଅଶ୍ୱତ୍ଥମା ତାଙ୍କର ସାଙ୍ଗମାନଙ୍କ ସହିତ ଖେଳନ୍ତି, ଖେଳିଲା ବେଳେ କ୍ଷୀର ସବୁ ପିଲାମାନେ କହିବେ ଆଜି କ୍ଷୀର ପିଇଛି, କ୍ଷୀର ପିଇଛି, ଇଏ ଆସି କହିବ ମା ମୋତେ କ୍ଷୀର ଦଉନୁ, କୃପି କହିବ ଆମର ଗାଈ ଖୁଲୁଛି କ୍ଷୀର ଅଛି, ତୋ ବାପା ତ ବାବାଜୀ ଆଜି ତ ଭୋଜନ କରୁଛି, ତାର କଣ କରୁଛି, ତାର ସବଳ ଠାକୁରଙ୍କୁ ଡାକିଲା, ଆଉ କୋଉଠି କ୍ଷୀର ଆସିବ, ତେଣୁ ସିଏ କଣ କରିବ ନା ଏଇ ଚାଉଳକୁ ବାଟିକି ପାଣି ଗୋଳେଇକି ଦେଇଦେବ, କୃପି କାହାକୁ ଦେଇଦେବେ, ଅଶ୍ୱତ୍ଥମା ଦେଇଦେବେ, ଅଶ୍ୱତ୍ଥମା ଯାଇ ସାଙ୍ଗମାନଙ୍କୁ ଆଜି ମୁଁ କ୍ଷୀର ପିଇକି ଆଇଲି, ସାଙ୍ଗମାନଙ୍କୁ କହିଲେ ମୂର୍ଖ ତୋ ମା ତତେ ଠକେଇଛି, ତୁମର ତ ଗାଈ ନାହିଁ କ୍ଷୀର କୋଉଠି ପିଇଲୁ, ସେତେବେଳେ କଣ ଉଭୟ ଥିଲା ନା କଣ ଉଭୟ ଥିଲା ନା କୋଉଠି କଣ ଥିଲା, ତୁମର ତ ଗାଈ ରଖିନ କ୍ଷୀର କୋଉଠି କହିଲ, ତୋ ମା ତତେ ଠକେଇଛି, ଯାଇ କହିଲା ମା ମତେ ଠକେଇଛୁ, ଗୋଟେ କ୍ଷୀର ଟିକେ ଦେଇପାରୁନୁ, ହେଲେ କଣ କରିବା ଆମର ତ ଗାଈ ରଖିବାକୁ ସକ୍ଷମ ନାହିଁ, ତୋ ବାପା ତ ତ୍ୟାଗୀ ଲୋକ, କେତେବେଳେ ଫଳମୂଳ କେତେବେଳେ ଭିକ୍ଷା ପ୍ରତି ଆମେ ଚଳୁଛେ, ତାକୁ କଷ୍ଟ ଲାଗିଲା ମା କହିଲେ ଗୋଟେ ଛୁଆ କ୍ଷୀର ଦେଇପାରିବିନି, ତାକୁ କହିଲା କାହାକୁ ସରି ଦ୍ରୋଣାଚାର୍ଯ୍ୟ ତୁମେ କୋଉଠୁ ବ୍ୟବସ୍ଥା କର, ବୋଲେ ବ୍ୟବସ୍ଥା କଣ କରିବି ମୁଁ ଯାଉଛି ଏକବାର, ଯଦି ପୁଅ ପାଇଁ କହୁଛ କହୁଛ ମୋ ସାଙ୍ଗ ଅଛି ଯିଏ ଦ୍ରୌପଦ ତାକୁ କହିବି ଆଉ ଗାଇଦେବେ ଭଲ ମନ୍ଦ କରିବେ, ଇଏ ଗଲାବେଳକୁ ତାଙ୍କ ପରିଚୟ ଦେଲେନି ଆଉ, ଇଏ ପହଞ୍ଚିଲେ ପରିଚୟ ଦେଲେ ବୋଲେ ଜାଣିପାରୁଛ ଆଉ ଏମିତି କହ ତୁମେ କିଏ, ମୁଁ ବର୍ତ୍ତମାନ ରାଜା, ତାକୁ ମାନେ ତାଙ୍କର ବେଶଭୂଷା ତାଙ୍କର ଆଉ ତା ଭଲ ଲାଗିଲାନି, ପଦବୀ ଗୋଟେ ପାଇଯାଇଛନ୍ତି ଆଉ, ତାକୁ ଏତେ କଷ୍ଟ ଲାଗିଲା, ଆରେ ସିଏ କ୍ଷତ୍ରିୟ ଲୋକ ସିଏ କହିଦେଲେ ତୁମେ ବ୍ରାହ୍ମଣ ଲୋକ ତା ଧରିବା ଉଚିତ ନୁହେଁ, ମୋତେ କହିଥିଲା ବାଲ୍ୟବେଳେ ଗୋଟେ ବନ୍ଧୁ ମୋତେ କରିଥିଲା, ପିଲାବେଳେ କଣ ସର କଥା କହିଲେ ପଳେଇ ଆସିଲେ, ପଳେଇ ଆସିଲା ପରେ ତ ସେଇଠୁ ବଦଳି ଗଲା ତାଙ୍କର ଆଉ କ୍ଷେତ୍ର ସବୁ ଚାଲିଗଲା ଆଉ, କହିଲେ ପାଣ୍ଡବ ମାନଙ୍କୁ ଭାରି ପିଲାଗୁଡାକ ଭାରି ସଂସ୍କାର ଜନ୍ମ ହେଇଛନ୍ତି, କଣ କରିବି ସୁଯୁଦ୍ଧ ବିଦ୍ୟା ଶିଖେଇବି, ଶିଖେଇଲା ପରେ କଣ କରିବି ଆଙ୍କୁ ପଠେଇବି, ଯାଇକି ଦ୍ରୌପଦୀକୁ ବାନ୍ଧିକି ଆଣିବେ, ଆଉ ସତ ସତ ସେୟା କଲେ ଆଉ କଣ, ଅର୍ଜୁନକୁ ପଠେଇଲେ ତୁ ଯାଅ, ଅର୍ଜୁନ କହିଲେ ଦ୍ରୌପଦୀକୁ ବାନ୍ଧିଲେ, କହିଲେ କୁହ ଏବେ ରାଜା କିଏ, ଏ ତୁମେ ବ୍ରାହ୍ମଣ ହେଇକି ତୁମେ କାହିଁକି ଏତେ ଏଗ୍ରେସିଭ ହେଲ, ଗଲେ ସେ ଯାଇକି ତମ ବନ୍ଧ ବାନ୍ଧି ହେଲା ପରେ କହିଲେ ଦେଖ ରାଜା କାହାର କୁହ, ରାଜା କିଏ କୁହ, ମତେ ଭିକାରୀ କହୁଥିଲ ତ, ଅର୍ଜୁନ କହିଲେ ତୁମେ ତ ଛଡ଼ା ଯିବନି ଯେପର୍ଯ୍ୟନ୍ତ ଗୁରୁ ଆଦେଶ ନ ଦେଇଛି, ତୁ ଛାଡ଼ିଦେଲେ ଗୁରୁ କହିଲେ ଛାଡ଼, ତାକୁ ଅପମାନ ଦେବା ପାଇଁ ଏତିକି କରିଥିଲେ, ସେଠୁ ଦ୍ରୌପଦୀଙ୍କ ରାଗ ବଢ଼ିଲା, ଆଚ୍ଛା ତେଣୁ ମୁଁ ଯଜ୍ଞ କରିବି, ଯଜ୍ଞ କରିବି ଗୋଟେ ପୁତ୍ର ପାଇବି ଯିଏ ଦ୍ରୋଣାଚାର୍ଯ୍ୟକୁ ବଧ କରେ, ଅଦୃଷ୍ଟ ତୁମେ ନାଇଲେ ଆଉ କଣ, ଭଗବାନ ତାକୁ ସବୁ ଯେତିକି ସୂତ୍ର ଭଗବାନ ଆଣିଛନ୍ତି ସେଥିପାଇଁ ସେ ଏ କଥା ସେଠି ଉଠେଇଲେ, ଅତଏବ ଦ୍ରୋଣାଦି କ୍ଷେତ୍ରଧର୍ମ ଅସତ୍କୃତ ବିଗିତ, ଦ୍ରୋଣାଦି କ୍ଷେତ୍ରୀୟ ଧର୍ମ ଆଚରଣ କଲେ ସୁଦ୍ଧା ସେ ନିନ୍ଦିତ ହେଇଛନ୍ତି, ନନୁ ଦୈବରାତା ଦେଇ କ୍ଷେତ୍ରୀୟ ପରିବ୍ରାଜକ ଶ୍ରୁଇଏତେ, ସେ କେତେ ସମାଧାନ ମାଗି ପାରିବେନି, କେତେ ପ୍ରଶ୍ନ ଉଠେଇଲେଣି ସେ, ଦୈବରାତ ନାମକ ରାଜା ଥିଲେ ସେ ପରିବ୍ରାଜକ ହେଇଯାଇଥିଲେ, ସେ କ୍ଷେତ୍ରୀୟ ଥିଲେ, ମୁଁ ହେଇଗଲି ଅସୁବିଧା କଣ, ଯଦି ଅର୍ଜୁନ ପ୍ରଶ୍ନ କରିବେ ପରଶୁରାମ ଆଉ ବିଶ୍ୱାମିତ୍ର ଉଦାହରଣ ଦେଲେ, ଆଙ୍କର ଉଦାହରଣ ଦେଲେ, କାର ଦ୍ରୋଣଙ୍କର ଉଦାହରଣ ଦେଲେ, ପୁଣି ଆସିକି ବର୍ତ୍ତମାନ କହୁଛନ୍ତି ଦୈବରାତ ଆଦି କ୍ଷତ୍ରିୟ ପରିବ୍ରାଜ୍ୟ ଶୁଇଏତେ, ଦୈବରାତ ଆଦି କ୍ଷତ୍ରିୟ ମାନେ ପରିବ୍ରାଜକ ଅଛନ୍ତି ହେଇଥିଲେ, ତତ କଥମ ଅହିଂସା ଆଦି ପରମ ଧର୍ମତ୍ୱ ମିତିଚେ, ତାର ଅହିଂସାଟାକୁ ପରମ ଧର୍ମ ବୋଲି କାହିଁକି କହୁଛ, ମୋତେ କାହିଁକି ଯୁଦ୍ଧ କଥା କହୁଛ, ସେ ବି ଜଣେ କ୍ଷତ୍ରିୟ ଥିଲେ, ସେ ତ କଣ କରୁଥିଲେ ଯୁଦ୍ଧ ଛାଡ଼ିକି ଯାଇକି ବାବାଜୀ ହେଇଥିଲେ, ପରିବ୍ରାଜକ ହେଇଥିଲେ, ମୁଁ ହେଇଯିବି, ପୂର୍ବ ପୂର୍ବ ଆଶ୍ରମ ଧର୍ମ କ୍ଷୀଣ ବାସନା ପରିବ୍ରାଜକ ଅଧିକାରେ ସତୀ, ଅଧିକାର କଥା ହେଲା, ପୂର୍ବ ପୂର୍ବାଶ୍ରମ ଧର୍ମ କ୍ଷୀଣ ବାସନା ପରିବ୍ରାଜ୍ୟାଧିକାରେ ସତୀ ତଂ ପ୍ରତି ଅହିଂସା ଦେଇ ସ୍ୱଧର୍ମତ୍ୱେନ ବିହିତତ୍ୱାତ୍, ସେ ପୂର୍ବ ପୂର୍ବରୁ ଆଶ୍ରମ ଧର୍ମ ଗୁଡାକ ସବୁ ଠିକ୍ ଠିକ୍ ଭାବରେ ପାଳନ କରିଛନ୍ତି, ସେ କ୍ଷେତ୍ର ଥିଲେ ବି ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ଠିକ୍ ଠିକ୍ ଭାବରେ ସବୁ ଆଚରଣ ଗୁଡାକ କରିଛନ୍ତି, ତେଣୁ ତାଙ୍କର କ୍ଷୀଣ ବାସନା ହେଇଯାଇଛି, ସେତେବେଳେ କ୍ଷୀଣ ବାସନା ହେଇଯାଇଛି ସେ ପରିବ୍ରାଜକ ହେଲେ, ବାସନା କ୍ଷୀଣ ନହେଲେ ତୁମେ କେବେ ସେଟା କରିପାରିବୁ ଉନ୍ନତ ଅଧିକାର କଲେ କ'ଣ ସେଇ ବାସନାଟା ଆସିବ? ତୁମେ ଭାବୁଛ ମୁଁ ଅଧିକା କରିଦେଲେ ଭକ୍ତି ଅଧିକା ଜପ କରିଦେଲେ ମୋର ବାସନାଟା ପଳେଇବ? ଆରେ ତୁ ବାସନାଟା ତ ବାସନା ନା, ସେଟା ତ କୃପାରେ ଯିବ, ଭଗବାନଙ୍କ କୃପାରେ ଯିବ। ଆଉ ତୁମେ ତା ପାଇଁ ଯେଉଁ ମିନିମମ୍ ସାଧନ ଗୁଡ଼ିକ ରହିଛି, ନିଷ୍କାମ ସ୍ଥିତିକୁ ଆଗେ ଆସ ଅନାସକ୍ତ, ଏଇଟା ଗୋଟେ ଅନ୍ତର ଭାବଟା। ହୃଦୟଟା ତ ଅପରିଷ୍କାର, ତୁମେ ଯେତେ ଯାହା କଲେ, ଯେତେ ମାଳା କଲେ, ଜପ କଲେ କ'ଣ? ଗୁରୁଦେବ ସେ କୁହନ୍ତୁ ଷୋଳ ମାଳା କର, ଚଉଷଠି ମାଳା କର, ଯେତେ ମାଳା କର, ତୁମେ କୃଷ୍ଣଙ୍କୁ ପାଇପାରିବ ନାହିଁ। ତୁମ ସାଧନ ତୁମେ କାହିଁକି ଚାହୁଁଛ? ବାଇଦେବ ତୁମେ କରୁଛ କେବଳ ତୁମ ହୃଦୟଟାକୁ ସଫା କରିବା ପାଇଁ, ସେଇଟାକୁ ଠିକ୍ ସେ କର। ଭଗବାନ କୃପା କଲେ, ଅହେତୁକ କୃପାଟା ହେଲେ ତୁମେ କୃଷ୍ଣ ପ୍ରାପ୍ତି ହବ। ଅତଏବ ସ୍ୱଧର୍ମେ ସ୍ଥିତସ୍ୟତି ଯୁଜ୍ୟତେ, ନିଜ ଧର୍ମରେ ରହିବା ଭଲ। ସ୍ୱଧର୍ମ ନିଧର୍ମ ସ୍ୱୟଂ ପରମ ଧର୍ମ ପରଧର୍ମ ଭୟାବହ, ଏଇଟାକୁ ସେ ବ୍ୟାଖ୍ୟା କଲେ ବୁଝେଇଲେ। ସେଥିପାଇଁ ଜଣେ ଏଠି କହିଛନ୍ତି, କାରଣ ଆମେ କ'ଣ ଜଣେ ପ୍ରଶ୍ନ କରିବୁ, କ'ଣ ସବୁଦିନ ସ୍ୱଧର୍ମରେ ରହିବି? ତା ଭାଷାରେ କୁହାଯାଉଛି, ସ୍ୱଧର୍ମରେ ରହି ପାପ କ୍ଷୟ ହୁଏ, ଏଇ ସ୍ୱଧର୍ମ ରହିଲା ପରେ ପାପକ୍ଷୟର ବ୍ୟବସ୍ଥା ଅନାସକ୍ତ ଅବସ୍ଥାଟା ଆସେ। ତାପରେ କ'ଣ କରିବ? ଏହି ଉପାୟ ଅବଲମ୍ବନ କରି କରି କ୍ରମଶଃ ନିଷ୍କାମ ମଦର୍ପିତ କର୍ମଯୋଗ ଆଶ୍ରୟ କରିପାରିଲେ ମଙ୍ଗଳ ହବ। ତୁ ନିଷ୍କାମ କର୍ମଯୋଗ ଯଦି ଆଶ୍ରୟ କରିପାରିଲ ତୁମର ମଙ୍ଗଳ ହବ। ଅବଶ୍ୟ ଯାହାର ଭାଗ୍ୟକ୍ରମେ ଶୁଦ୍ଧ ଭକ୍ତି କୃପାର ନିର୍ଗୁଣ ଭକ୍ତି ଲାଭ କରି ପାରିଛନ୍ତି, ତାଙ୍କ ପକ୍ଷରେ ସ୍ୱଧର୍ମ ପରିତ୍ୟକ୍ତ ହେଲେ ପ୍ରତ୍ୟବାୟ ନାହିଁ। ଯିଏ ଶୁଦ୍ଧ ଭକ୍ତ ବା ଭକ୍ତିମାରାଣୀଙ୍କର ବା କୃଷ୍ଣଙ୍କର ଡାଇରେକ୍ଟ କୃପା ପାଇଯାଇଛନ୍ତି, ତାଙ୍କ ପାଇଁ ଏଇ ବର୍ଣ୍ଣାଶ୍ରମ ଧର୍ମ ଗୁଡ଼ା କିଛି ଲାଗିବନି। ଏଟା କୃପା ନ ପାଇଲେ ତୁମେ ସେ ଉପର ମାନେ ଯେମିତି ତାଙ୍କର କଥା କହୁଛନ୍ତି, ଆମର ଆମ ରାସ୍ତାରେ ବି ସେ ତୁମେ ଉନ୍ନତ ଗୁରୁଙ୍କର ବା ବୈଷ୍ଣବଙ୍କର କୃପା ପାଇଛ, ଭଗବାନଙ୍କର କୃପା ପାଇଛ, ତାହେଲେ ତୁମର ମତେଟା ଆଉ କ୍ଷୀଣ ବାସନା ସବୁ ହେଇଯାଇଛି, ତୁମେ ଉନ୍ନତ ରସ ଆସ୍ୱାଦନ କରିପାରିବ। ଆଉ ସେ ସ୍ଥିତିକି ଯିବା ବାସନାଟାକୁ କ୍ଷୀଣ କରିବା ପାଇଁ ଚିତ୍ତ ଶୁଦ୍ଧି କରିବା ପାଇଁ ଏ ସ୍ୱଧର୍ମ ବିହିତ କର୍ମ କରିବ। ତେଣୁ ତୁମେ ଯେଉଁ ଭାବୁଛ ମୁଁ ବ୍ରାହ୍ମଣ ବୃତ୍ତିରେ ଜୀବନଯାପନ କରିବି, କିଏ ଅର୍ଜୁନଙ୍କର ସେଟା ଇଏ ଭଗବାନ ତାଙ୍କ ଦ୍ୱାରା ଶିକାର ସିଏ ଭୟ କରୁଛି, ମୋର ରାଗଦ୍ୱେଷ ଇନ୍ଦ୍ର ପ୍ରତି ନ ଆସୁ। ଭଗବାନ ଯାହା କହୁଛନ୍ତି ସେ ଗୋଟେ ପଏଣ୍ଟ ବାହାର କରୁଛନ୍ତି, କାରଣ ତାଙ୍କର ଗୋଟିଏ ମୁଣ୍ଡରେ ବସିଛି ଯେ ମୁଁ ଯୁଦ୍ଧ କରିବି ନାହିଁ, ମୋ ଧର୍ମଟାକୁ ମୁଁ ଆଚରଣ କରିବି ନାହିଁ। ଆଉ ଭଗବାନ ଗୋଟିଏ କଥା କହିବାକୁ କହୁଛନ୍ତି, ତୁମକୁ ଯୁଦ୍ଧ କରିବାକୁ ପଡ଼ିବ। ଏଥିପାଇଁ ସଂସାର ଯେତେ 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 ପ୍ରଶ୍ନ ଯିଏ ପଚାରିବ ଗୀତା ଉପରେ, ସବୁର ସମାଧାନ ଟିକାରେ ସବୁ ଦିଆଯାଇଛି। ବର୍ତ୍ତମାନ ଭଗବାନଙ୍କୁ ଏଇଟା ସାଧାରଣ ଲୋକ ବୁଝିନାହାନ୍ତି, ସେଥିପାଇଁ ସେ ଭାବେ ଭଗବାନ ଉସ୍କେ 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 ଉଡ଼ିଆରେ କହୁଛନ୍ତି ଉସ୍କେଇବା, ଉସ୍କେ ଉସ୍କେଇ ଅର୍ଜୁନଙ୍କୁ ଯୁଦ୍ଧ କରାଇଲି। ଏଇଟା ଏହାର ତାତ୍ପର୍ଯ୍ୟକୁ ବୁଝିବାକୁ ପଡ଼ିବ। ତାପରେ ଅର୍ଜୁନ ବୁଲିବ ସାଙ୍ଗେ ସାଙ୍ଗେ, ତା ପରବର୍ତ୍ତୀ ପୁଣି ବୁଲିଯିବେ। ପ୍ରଭୁପଦ ଏଠି ତାଙ୍କ ତାତ୍ପର୍ଯ୍ୟ ଲେଖିଛନ୍ତି, ବ୍ୟକ୍ତି ପୂର୍ଣ୍ଣ କୃଷ୍ଣ ଚେତନାରେ ନିଜର କର୍ତ୍ତବ୍ୟ କର୍ମ ସମ୍ପାଦନ କରିବା ଉଚିତ। ଅନ୍ୟ ନିମିତ୍ତ ଉଦ୍ଦିଷ୍ଟ କର୍ମ କରିବା ଅପେକ୍ଷା ନିଜର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ କୃଷ୍ଣ ଚେତନାରେ ସମ୍ପାଦନ କରିବା ଖୁବ୍ ଉତ୍ତମ। ଭୂତ ପ୍ରକୃତିରେ ତ୍ରିଗୁଣର ବଶବର୍ତ୍ତୀ ହୋଇ ବ୍ୟକ୍ତି ନିଜର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ କର୍ମ ସମ୍ପାଦନ କଲେ ତାହା ତାହାର ଶାରୀରିକ ମାନସିକ ଅବସ୍ଥାକୁ ଠିକ୍ ରଖେ। ଯିଏ ଯେଉଁ ପୋଷଣ ଅଛି ସେ ସେଇ ପୋଷଣ ଏଇ କାମଟା କଲେ ତାର ମନ ଶରୀର ଠିକ୍ ରହିବ, ହାର ପୋଷଣ ତ କରିପାରିବନି। ସେଭଳି ଗୁରୁଙ୍କ ନିର୍ଦ୍ଦେଶରେ କୃଷ୍ଣ ସେବା ନିମିତ୍ତ ଆଧ୍ୟାତ୍ମିକ କର୍ମ କରାଯାଏ ଉଭୟ କ୍ଷେତ୍ରରେ। ଦେଖ ପ୍ରଭୁ ସେ କଥା ବି କହୁଛନ୍ତି, ଉଭୟ କ୍ଷେତ୍ରରେ ଭୌତିକ କ୍ଷେତ୍ର ହେଉ ବା ଆଧ୍ୟାତ୍ମିକ ମାର୍ଗରେ ହେଉ, ବ୍ୟକ୍ତି ଅନ୍ୟ ନିମିତ୍ତ ନିର୍ଦ୍ଦିଷ୍ଟ କର୍ମ ଆଚରଣ କରିବା ଉଚିତ ନୁହେଁ। ଆଧ୍ୟାତ୍ମିକ କ୍ଷେତ୍ରରେ ଅନ୍ୟ ପାଇଁ ଯାହା କୁହାଯାଇଛି, ଅନ୍ୟର ଯେଉଁ ଅଧିକାର ତୁମକୁ ଯାହା କହୁଛନ୍ତି, ଗୁରୁ ନିର୍ଦ୍ଦେଶରେ କାର୍ଯ୍ୟ କର, ବରଂ ନିଜ କର୍ତ୍ତବ୍ୟରେ ସ୍ଥିର ରହି ମୃତ୍ୟୁବରଣ କରିବା ଉଚିତ। ଦିବ୍ୟ ସ୍ତରରେ କର୍ମ ଓ ଭୌତିକ ସ୍ତରରେ କର୍ମ ଭିନ୍ନ ହୋଇପାରେ, କିନ୍ତୁ ଯେପରି ନିର୍ଦ୍ଦେଶ ଦିଆଯାଇଛି ତା ଅନୁସରଣ କରିବା ସର୍ବଦା କର୍ତ୍ତା ପକ୍ଷରେ ମଙ୍ଗଳକର। ମାଟେରିଆଲ ୱାର୍କ ହଉ ସ୍ପିରିଚୁଆଲ ୱାର୍କ ହଉ, ଆମକୁ ଯାହା କୁହାଯାଇଛି ଆମେ କରିବୁ, ସେଥିରେ ମନ ନହେଲେ ଆମର କିଛି କ୍ଷତି ନାହିଁ। ଯେତେବେଳେ ବ୍ୟକ୍ତି ଗୁଣାଧୀନ ହୋଇ ପଡ଼ିଛି ସେତେବେଳେ ସେ ଯେଉଁ ସ୍ଥିତିରେ ଅଛି ସେହି ସ୍ଥିତି ଅନୁଯାୟୀ ଯାହା ଯେପରି କରିବାର କଥା ସେପରି କରିବା ଉଚିତ। ସେ ସ୍ଥିତି ପାଇଁ ସେ ଯେପରି ନିୟମ ରହିଛି ସେ ନିୟମକୁ ଅନୁସରଣ କରିବା ଉଚିତ, ସେ ଅନ୍ୟକୁ ଅନୁକରଣ କରିବା ଉଚିତ ନୁହେଁ। ଉଦାହରଣ ସ୍ୱରୂପ ସାଧାରଣ ବ୍ରାହ୍ମଣ ସତ୍ୱଗୁଣ ଅଧୀନ ହୋଇଥାନ୍ତି, ତେଣୁ ସ୍ୱଭାବତଃ ସେ ଅହିଂସା ବା ଶାନ୍ତ ପ୍ରକୃତି ବିଶିଷ୍ଟ ହୁଅନ୍ତି। ପ୍ରଭାତ ରଚନା କଲେ ଟିକା, କିନ୍ତୁ କ୍ଷେତ୍ରୀୟ ରଜଗୁଣ ଦିନ ହୋଇଥିବାରୁ ହିଂସା ଆଚରଣ କରିବାକୁ ତାଙ୍କୁ ଅନୁମତି ଦିଆଯାଇଛି। ଏଥିପାଇଁ କ୍ଷତ୍ରିୟ ବରଂ ହିଂସା ଆଚରଣ କରି ମୃତ୍ୟୁବରଣ କରିବା ଉଚିତ, କିନ୍ତୁ ଏକ ବ୍ରାହ୍ମଣ ବ୍ରାହ୍ମଣକୁ ଅନୁସରଣ କରି ଅହିଂସା ହେବା ଉଚିତ ନୁହେଁ। ପ୍ରତ୍ୟେକ କ୍ରମେ କ୍ରମେ ହୃଦୟକୁ ବିଶୁଦ୍ଧ କରିବା ଉଚିତ, ହଠାତ୍ ନୁହେଁ। ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷଟାକୁ ପ୍ରଭାତ ଖୋଲିକି ଲେଖିଦେଲେ ଏଠି। ତୁମେ ଯଦି ଭାବୁଛ ମୋ ରାତିରାତିଟା ହେଇଯିବ, ଏଇଟା କେଉଁ ଜନ୍ମରୁ ଭୋଗି ଭୋଗିକି ଅନାଦି କାଳରୁ ବିଷୟ ଇନ୍ଦ୍ରିୟ ଗୁଡ଼ା ସବୁ ଲାଗି ଲାଗିକି ରହିଛି, ତୁମେ କ'ଣ ହଠାତ୍ ଗୋଟେ ରାତିରେ ତୁମେ 5-10% ତୁମେ ଗୋଟେ କରିଦେବ ନା କ'ଣ? ଆଉ ଏହା ସବୁ କ୍ରମଶଃ ଧୀରେ ଧୀରେ ଭଗବାନ ପ୍ରାର୍ଥନା କରିକରି ଯଦି ପ୍ରଭୁ ପ୍ରାର୍ଥନା ଶୁଣିନେଲେ ହେଇଯିବ ହଠାତ୍। ସେମିତି କିଛି ତା ପ୍ରଭୁପାଦ କହିଲେ, ପ୍ରତ୍ୟେକ କ୍ରମେ କ୍ରମେ ହୃଦୟକୁ ବିଶୁଦ୍ଧ କରିବା ଉଚିତ, ହଠାତ୍ ନୁହେଁ। ଅବଶ୍ୟ ଯେ ତ୍ରିଗୁଣକୁ ଅତିକ୍ରମ କରିଯାଇଛି ଏବଂ ପୂର୍ଣ୍ଣକୃଷ୍ଣ ସ୍ଥାନରେ ଅଛି, ସେ ଗୁରୁଙ୍କ ନିର୍ଦ୍ଦେଶରେ ସବୁକିଛି କରିପାରେ। ଯିଏ ତ୍ରିଗୁଣ ଉର୍ଦ୍ଧକୁ ଯାଇଛି ସେ ସବୁକିଛି କରିପାରିବ। ସେ କେତେ ଥିଲେ ବ୍ରାହ୍ମଣ ହେଇପାରିବ, ବ୍ରାହ୍ମଣ ହେଇଥିଲେ କେତେ ହେଇପାରିବ, ସେ ସବୁ କାମ କରିପାରିବ। ପୂର୍ଣ୍ଣକୃଷ୍ଣ ଚେତନାରେ କ୍ଷତ୍ରିୟ ବ୍ରାହ୍ମଣ ପରି ଓ ବ୍ରାହ୍ମଣ କ୍ଷତ୍ରିୟ ପରି ଆଚରଣ କରିପାରେ। ଆଣିଲେ ଦିବ୍ୟ ସ୍ତରରେ ବ୍ରାହ୍ମଣ କ୍ଷତ୍ରିୟ ଭେଦ ବିଚାରକୁ ନିଆଯାଏ ନା, ଏହା ଭୌତିକ ସ୍ତରର ବିଚାର। ଉଦାହରଣ ସ୍ୱରୂପ ବିଶ୍ୱାମିତ୍ର ପ୍ରଥମେ କ୍ଷତ୍ରିୟ ଥିଲେ, କିନ୍ତୁ ପରେ ସେ ବ୍ରାହ୍ମଣ ଭଳି କାର୍ଯ୍ୟ କଲେ। ଏସବୁ ଟିକାରୁ ଆମେ ଯେ ପଢୁଥିଲେ ଏଠି କହିଲେ, ସେପଟେ ପରଶୁରାମ ଜଣେ ବ୍ରାହ୍ମଣ ଥିଲେ କିନ୍ତୁ ପରେ ସେ କ୍ଷତ୍ରିୟ ଭଳି କାର୍ଯ୍ୟ କରୁଥିଲେ। ତେଣୁ ଦିବ୍ୟ ସ୍ତରରେ ଅବସ୍ଥାନ କରୁଥିବାରୁ ସେମାନେ ସେହିପରି କରିପାରୁଥିଲେ, କିନ୍ତୁ ଯେପର୍ଯ୍ୟନ୍ତ ବ୍ୟକ୍ତି ଭୌତିକ ସ୍ତରରେ ଅଛି ସେପର୍ଯ୍ୟନ୍ତ ସେ ଭୂତ ପ୍ରକୃତ ଗୁଣାନୁଯାୟୀ କର୍ମ କରିବା ଉଚିତ ଏବଂ ତତ୍ ସଙ୍ଗେ ସଙ୍ଗେ ପୂର୍ଣ୍ଣ କୃଷ୍ଣ ଚେତନା ରହିବା ଉଚିତ। ସେଥିପାଇଁ ପ୍ରଭୁପାଦ ତାତ୍ପର୍ଯ୍ୟ ମାନେ ଟୀକା ଯେ ପଢ଼ିନି ସଂସ୍କୃତ କି ଦରକାର, ତାର କିଛି ଆବଶ୍ୟକ କି ନାହିଁ, ଆମେ ସିନା ଆଲୋଚନା କରୁଛେ, ଡାଇରେକ୍ଟ କହିଦେଲୁ ତୁମେ ବୁଝିଦେଉଛ, ସବୁ ଏଥିରେ ଅଛି। ସବୁ ଧରି ଆଡ଼େ କଷ୍ଟ ଆଉ କାହିଁକି ପ୍ରଭୁପାଦଟା ଲେଖିଲେ କ'ଣ କଲେ, ସବୁ ପ୍ରଭୁପାଦ ଟୀକା। ପ୍ରଭୁପାଦ ଯେଉଁ ବିଶ୍ୱରେ ସଫଳତା ହାସଲ କରିଛନ୍ତି, ତାଙ୍କର ଯାହା କହନ୍ତି ଗୋଟେ ଆମେ ଯଦି ବିଶ୍ୱ ରହୁନି ବିଶ୍ୱ ରେକର୍ଡ କରୁଛନ୍ତି, ୱାର୍ଲଡ ରେକର୍ଡ ଭଳି ଗୋଟେ ମାନେ ଅଦ୍ୱିତୀୟ କାର୍ଯ୍ୟ କରିଛନ୍ତି ନା, ବିଦେଶ ଭୂମିରେ ଗୋଟେ ନାସ୍ତିକ ଭୂମିରେ ବୀଜ କୃଷ୍ଣ ଭକ୍ତିର ବୀଜଟା ଉଠେଇବା, ଏଠି ଯୋଗ ଜ୍ଞାନ ଚଳିବ ଭକ୍ତି, ସେଟା କେବଳ ଗୋଟି ପାଇଁ ପୁରା ଆଶ୍ଚର୍ଯ୍ୟନିଷ୍ଠ। ତାଙ୍କ ଗୁରୁ ମୋତେ କହିଛନ୍ତି ମୁଁ ଯିବି ପ୍ରଚାର କରିବି 70 ବର୍ଷ ବୟସରେ ବୃନ୍ଦାବନରେ, ତାଙ୍କୁ କେତେ ଭଲ ଲାଗେ। ପୂର୍ବା ସେ ପାଇଁ ଲାଷ୍ଟକୁ କହିଛନ୍ତି ବୃନ୍ଦାବନ, ଲାଷ୍ଟକୁ ଫେରିଲି ନା ପୂର୍ବ ମୋର ସବୁଆଡ଼େ ବୃନ୍ଦାବନ, ଷ୍ଟିଲ୍ ବୃନ୍ଦାବନ ଇଜ୍ ମାଇ ହୋମ୍, ମୋ ଘର। ଯେତେବେଳେ ବିଦେଶରେ ରୁହନ୍ତି ପ୍ରଭୁପାଦ ସବୁବେଳେ ଲେଖନ୍ତି, ମୋର ବଂଶୀ କ'ଣ ବଂଶୀ କି ଠାକୁର ସେ ବଂଶୀ ଗୋପାଳ ନା କ'ଣ ସେ ମନ୍ଦିର ଯେଉଁ ଅଛି ବଂଶୀ ଗୋପାଳ ମନ୍ଦିର, ଯମୁନା ଧୀରେ ଧୀରେ ଯମୁନା ଦେଖାଯାଆନ୍ତି, ପବନ ଧୀରେ ଧୀରେ ବହେ, ମୟୂରମାନଙ୍କର ଧ୍ୱନି ମୁଁ ଆଜି ମୋର ସବୁ ମନେ ପଡ଼ୁଛି। କିନ୍ତୁ ସେ ଗୁରୁଙ୍କ କଥାଟାକୁ ଏତେ ତାଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା, ଆଜି ଭଗବାନ ତାଙ୍କୁ ଜଗତର କେତେ ଜୀବକୁ ତାଙ୍କ ଦ୍ୱାରା ଉଦ୍ଧାର କରୁଛନ୍ତି। ଆମର ଆଚାର୍ଯ୍ୟଙ୍କର ଗୋଟେ ବିଶ୍ୱାସ କରେ, ଆମେ ଅଯୋଗ୍ୟ ବ୍ୟକ୍ତି ଆମେ କ'ଣ କରିପାରିବା, ଆମେ ସେତିକି ବିଶ୍ୱାସ କରି ଚାଲିବା, ଯେତେବେଳେ ଯିବା ଯେ କଥା ଯିବା, ସେ ଚାହିଁଲେ ମୁକମ କରୁଥିବ ଆଚରଣ ସେ ସବୁ କରିଦେବେ। ସେ ପୂର୍ବପଦ କହୁଥିଲେ ମୋର ହଉଛି ବୃନ୍ଦାବନ ହଉଛି ମୋ ଘର, ମାୟାପୁର ହଉଛି ମୋର ଉପାସନା ସ୍ଥାନ, ମୋର ସେଟା ୱର୍ସିପ୍ ପ୍ଲେସ୍, ଆଉ ବମ୍ବେ ହଉଛି ମୋର ଅଫିସ୍, ମୋ ବୃନ୍ଦାବନ ହଉଛି ଘର। ଆସି କୃଷ୍ଣ ବଲରାମଙ୍କୁ ଭଗବାନ ସବୁଆଡ଼େ ସବୁ ଠାକୁର ସାଙ୍ଗେ କଥାବାର୍ତ୍ତା କରନ୍ତି, ତାଙ୍କର ସେ ଜଗତର ଲୋକ ଆଚାର୍ଯ୍ୟ ଉପାସନାଟାକୁ ସେ ଶିଖିଛନ୍ତି ବାରମ୍ବାର। ସେଥିପାଇଁ ସେ ଯାହା କରିଛନ୍ତି ଗୀତାରେ, ଯେମିତି ଗୀତା ହଉ ଭାଗବତ ହଉ, ଯାହା ଶାସ୍ତ୍ର ସେ ଲେଖିଛନ୍ତି ନା, ସବୁ ଆଚାର୍ଯ୍ୟଙ୍କ ଶିକ୍ଷା। କିଛି ଗୋଟେ ସ୍ପେକୁଲେସନ କରିକି ଯେଉଁ ଜିନିଷ ଗୁଡ଼ା ସବୁ ଆଜିକାଲି କରୁଛନ୍ତି, ସବୁ ଜିଜ ପାରେ କହିଦେଉଛି, ଜିଜ ପାରେ କ'ଣ ଗୋଟେ ଡାଇଭର୍ଟ କରିଦେଉଛି, କ'ଣ ଗୋଟେ ମନ କହୁପାରେ, ସେସବୁ ଜିନିଷ କିଛି ନାହିଁ। ପୁରା ଆଚାର୍ଯ୍ୟ ପ୍ରିନ୍ସିପୁଲ ସବୁ ତାଙ୍କର ଗ୍ରନ୍ଥ ମାନେ ସବୁ ଆଚାର୍ଯ୍ୟ ପ୍ରିନ୍ସିପୁଲ ସବୁ ଟିକା ଟିପଣରେ କହିଛନ୍ତି। ଆଉ ସେଇଟା ହିଁ ଗୋଟେ ଜୀବକୁ ସାଙ୍ଗେ ସାଙ୍ଗେ ଆକର୍ଷିତ କଲା ଆଚାର୍ଯ୍ୟଙ୍କ ବାଣୀ ଦ୍ୱାରା, ତାଙ୍କ ହୃଦୟ ସବୁ ଶୁଦ୍ଧ ହେଇଗଲା। ହରେ କୃଷ୍ଣ ଦେବ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଇ କୋର ପ୍ରମାନନ୍ଦେ ହରି ହରି।